ॐ नमो भगवते वासुदेवाय, ॐ नमो भगवते वासुदेवाय। श्रीमद्भागवतम् दशमस्कन्ध 45 अध्याय श्लोक 1। श्री शुक उवाच, पितरौ उपलब्धार्थौ, विदित्वा पुरुषोत्तमः, मा भूत् इति निजं मायाम्, ततान जनमोहिनीम्। पीतरौ उपलब्धार्थौ विदित्वा पुरुषोत्तमः, मा भूत् इति निजं मायाम् ततान जनमोहिनीम्। पीतरौ उपलब्धार्थौ विदित्वा पुरुषोत्तमः, मा भूत् इति निजं मायाम् ततान जनमोहिनीम्। पितरौ उपलब्धार्थौ विदित्वा पुरुषोत्तमः, मा भूदिति निजं मायां तत्तानो जनमोहिनीम्। बैठो। अजी हमें पवित्र शिवजींकर एकादशी शिवजी चतुर्दशी तिथि वैष्णवान तथा शंभु सर्वप्रथम कृपा प्रार्थना करवा। जाओ भागवत पढ़ वैष्णवर स्थान भागवत आम निजे निजर शक्ति बल आम जापर ना भक्तिया भागवत ग्राह्यम न बुद्धिया न टिकया। शिवजी कथा कहते आज अतिथि शिवजी कथा आसगले शिवजी कृपा मिलगला। शिवजी कहते व्यास व्यक्ति सरी अहम व्यक्ति सुख वेदमी भागवतम विषय जो कहते पार्वती को से कहते मुझे भागवतम एवं सुख मध्य जानी किंतु व्यास व्यती न व्यतवा व्यास जानी कि ना मुझेपरि ना पार्वती कहे व्यासदेव रचना करें ना आउ किए रचना करते कि भागवत को ना भक्तिया भागवतम ग्राह्य भक्ति भागवत को जान न बुद्धिया न तो टीकया बुद्धि द्वारा टीका द्वारा आम भागवत को जापर ना तेणु से भक्ति प्राप्त हाँपी आम शिवजी कृपा प्रार्थना करवा जहाँफल कि आम भागवत बुझीपर जापर एवं कहो भागवत फल वैष्णवर स्थान भागवत को वैष्णव पाखु पढ़ाक पड़ो शिखा पड़ो आम निजे बुद्धि बल बुझा ना भागवतम तेणु आज पवित्र तिथि शिव चतुर्दशी तिथि आज आम कृपा प्रार्थना करवा जहाँफल कि आम ये भागवतम को बुझीपरिया। गत काली आम कंसबध नाटक समाप्त कले प्रकृत कंस आज बद्ध हे आम टे आगुआ बद्ध करदे आज तिथि फाल्गुन मास कृष्णपक्ष चतुर्दशी तिथि भगवान कंस को बद्ध करते कि आमर स्मार्त मध्य गत काली चतुर्दशी हो जाए तेणु ठीक शिवजीकर व्यवस्था चतुर्दशी शिवजी पूजा होती शिवधनु पूजा होता भगवान आगुरी भांगी देते ସେ ଭାଙ୍ଗିଦେଲେ ତ୍ରୟୋଦଶୀ ତିଥିରେ ଭାଙ୍ଗିଦେଲେ ଭଗବାନ। ତେଣୁ ଚତୁର୍ଦ୍ଦଶୀ ତିଥିରେ କଂସକୁ ହତ୍ୟା କରାଗଲା। ଗତକାଲି ଚତୁର୍ଦ୍ଦଶୀ ତିଥି ହୋଇଥିଲା ମଧ୍ୟ, ତେଣୁ ସେଇଦିନ ଠିକ୍ ସମୟରେ ଭଗବାନ କଂସକୁ ବଦ୍ଧ କଲେ। ତେଣୁ ବଦ୍ଧ କଲା ପରେ 45 ଅଧ୍ୟାୟରେ ବର୍ଣ୍ଣନା କରାଯାଉଛି। ଆମେ ଯେଉଁ ଶୁଣୁଥିଲେ କଂସକୁ ବଦ୍ଧ କଲା ପରେ ଭଗବାନ ତାଙ୍କ ପିତାମାତାଙ୍କ ପାଖକୁ ଯାଇଥିଲେ, ବନ୍ଦୀଶାଳାରେ ପିତାମାତା ଥିଲେ। ଦଶମ ସ୍କନ୍ଦ 44 ଅଧ୍ୟାୟ ଅନ୍ତିମ ଶ୍ଳୋକ ଏଇଟା ଥିଲା, ଦେବକୀ ବସୁଦେବସ୍ୟ ବିଜ୍ଞାନ ଜଗଦୀଶ୍ୱର କୃତ ସମ୍ବୋଧନ ପୁତ୍ର ଶସ୍ୱଜାତ ନ ଶଙ୍କିତ। ଯେତେବେଳେ ସେମାନେ ପ୍ରଣାମ କରୁଥିଲେ, ପାଦ ଛୁଉଁଥିଲେ, ଏମାନେ ତସ୍ଥୁର ହେଇଗଲେ, ମାନେ ଆଉ ଯେମିତି ପାରାଲିସିସ୍ ହେଇଗଲା, ତାଙ୍କୁ ହାତ ଯୋଡ଼ିକିରି ଠିଆ ହେଇଗଲେ, ଆଉ କିଛି କରିପାରିଲେ ନାହିଁ। ଏଭଳି ଭାବରେ ଅବସ୍ଥା ବର୍ଣ୍ଣନା କରାଯାଇଥିଲା, ଆମେ କାଲି ଆଲୋଚନା କରୁଥିଲେ। ତେଣୁ ଏଇ ଅଧ୍ୟାୟରୁ ଆରମ୍ଭ ହେଉଛି, ଏ ଅଧ୍ୟାୟର ଶୀର୍ଷକ ହେଉଛି ଭଗବାନ ଯିବେ ପାଠ ପଢ଼ିବା ପାଇଁ ଯିବେ। ଭଗବାନ ପାଖାପାଖି 11 ବର୍ଷ ହେଇଗଲା, ଭଗବାନ ପାଠ ପଢ଼ କ'ଣ କାଇଣ୍ଡର ଗାର୍ଡ଼େନ ବି ଯାଇନାହାନ୍ତି, UKG LKG କିଛି ପଢ଼ିନାହାନ୍ତି, LKG UKG ବର୍ତ୍ତମାନ ଯିବେ ପାଠ ପଢ଼ିବା ପାଇଁ। ଏଭଳି ପାଠ ପଢ଼ିବେ 64 ଦିନରେ 64 କଳା ହାସଲ କରିଦେବେ, 64 ଦିନରେ ସବୁ ଜ୍ଞାନ ପ୍ରାପ୍ତ ହୋଇଯିବେ। ତେଣୁ ଏଇ 45 ଅଧ୍ୟାୟରେ ବର୍ଣ୍ଣନା କରାଯିବ। ଏଠି ରହିଛନ୍ତି 50 ଶ୍ଳୋକ ଅଛନ୍ତି, ଆଉ ପୂର୍ବ ଅଧ୍ୟାୟରେ ମଧ୍ୟ ପାଖାପାଖି 50 ଶ୍ଳୋକ ଥିଲେ। ତେଣୁ 1-11 ଆମେ ଶୁଣିବା କୃଷ୍ଣ କେମିତି ଭଗବାନ ତାଙ୍କର ପିତାମାତାଙ୍କୁ ସାନ୍ତ୍ୱନା ଦେବେ, ଯାହାଫଳରେ କି ସେ ତାଙ୍କୁ ପୁଣି ଆଲିଙ୍ଗନ କରିବେ ବା ତାଙ୍କୁ କୋଳରେ ବସେଇବେ, ଏସବୁ କଥା କୁହା ବର୍ଣ୍ଣନା କରାଯିବ। 12-19 ଉଗ୍ରସେନ ମଧ୍ୟ ବନ୍ଦୀ ହୋଇକି ଥିବେ, ତାଙ୍କୁ ମଧ୍ୟ ବନ୍ଦୀମୁକ୍ତ କରାଯିବ ଏବଂ ତାଙ୍କୁ ରାଜା କରାଯିବ। ବର୍ଣ୍ଣନା କରାଯାଇଛି ଉଗ୍ରସେନ ଆଉ ଚିନ୍ତା କରିନଥିଲେ ଜୀବନରେ କେବେ ସେ ରାଜା ହୋଇପାରିବେ, କାରଣ ତାଙ୍କ ବାର୍ଦ୍ଧକ୍ୟ ଅବସ୍ଥା ଆସିଯାଇଥିଲା। ଯୁବକ ପୁତ୍ର କଂସ ସେ ତାଙ୍କୁ ବନ୍ଦୀ କରି ନିଜେ ରାଜା ହୋଇଥିଲେ, ଭୋଜରାଜ ହୋଇଯାଇଥିଲେ। ତେଣୁ ଉଗ୍ରସେନ ଆଉ ଚିନ୍ତା କରିନଥିଲେ ଯେ କେବେ ସମୟ ଆସିବ ସେ ରାଜା ହେବେ, ଯେମିତି ଆମର ଗୌରମୋହନ ପ୍ରଭୁ, ସେ କେବେ ଚିନ୍ତା କରିନଥିଲେ ଯେ ଡିଟି ୱର୍ସିପ୍ ମିନିଷ୍ଟର ସେ ହେଡ଼୍ ଅଫ୍ ଦି ଡିପାର୍ଟମେଣ୍ଟ ହେବେ, କିନ୍ତୁ ଭଗବାନ ତାଙ୍କୁ କରାଇଦେଲେ, ହେଡ଼୍ ଅଫ୍ ଦି ଡିପାର୍ଟମେଣ୍ଟ କରାଇଦେଲେ। ସେମିତି ଭଗବାନ ବର୍ତ୍ତମାନ ଯିବେ ଉଗ୍ରସେନକୁ ରାଜା କରାଇବେ, ଉଗ୍ରସେନ ଚିନ୍ତା କରିନଥିଲେ ଆଉ ରାଜା ହୋଇପାରିବେ ବୋଲି, କିନ୍ତୁ ଉଗ୍ରସେନ ରାଜା ହେବେ। 20-25 ଏ 6 ଶ୍ଳୋକରେ ନନ୍ଦ ମହାରାଜଙ୍କୁ ସେ ତାଙ୍କୁ ସାନ୍ତ୍ୱନା ଦେଇକି ତାଙ୍କୁ ବିଦାୟ କରାଇବେ। ନନ୍ଦ ମହାରାଜ ଆଉ ସଖାମାନେ ସବୁ ଆସିଛନ୍ତି ଧନୁଯାତ୍ରା ଦେଖିବା ପାଇଁ, ତେଣୁ ତାଙ୍କୁ ପୁଣି ବିଦାୟ କରିବେ, ତାଙ୍କୁ ବହୁତ ସାନ୍ତ୍ୱନା ଦେବେ। ଏସବୁ ବହୁତ ମର୍ମନ୍ତୁଦ କଥା ସବୁ ରହିଛି। 26-36 ଏ 11 ଶ୍ଳୋକରେ ଭଗବାନ ଶିକ୍ଷା ସମାପ୍ତ କରିଦେବେ, 64 ଦିନରେ 64 କଳା ହାସଲ କରିଦେବେ ଭଗବାନ, 11 ଶ୍ଳୋକରେ ବର୍ଣ୍ଣନା କରାଯାଇଛି। 37-46 ଭଗବାନ ଶିକ୍ଷା ଯେଉଁ ଗ୍ରହଣ କଲେ ଦକ୍ଷିଣା ଦେବେ, ଆପଣମାନେ ଯେଉଁ ଶିକ୍ଷା ଆମଠୁ ଗ୍ରହଣ କରୁଛନ୍ତି ଆପଣଙ୍କୁ ମଧ୍ୟ ଆମକୁ ଦକ୍ଷିଣା ଦେବାକୁ ପଡ଼ିବ। 36 କ'ଣ ଦେବେ? ଅଦ୍ଭୁତ ଦକ୍ଷିଣା ଦେବେ ଭଗବାନ, ଏସବୁ ଶୁଣିବା 37-46 ଏ 10 ଶ୍ଳୋକରେ ବର୍ଣ୍ଣନା କରାଯିବ। ତେଣୁ 47-50 ତାଙ୍କୁ ଗୁରୁ ତାଙ୍କୁ ଆଶୀର୍ବାଦ ଦେବେ। ଏଇଭଳି ଭାବରେ ଏ ଅଧ୍ୟାୟର ଶୀର୍ଷକ ହେଉଛି ଗୁରୁପୁତ୍ର ଉଦ୍ଧାର, ଏ ଦକ୍ଷିଣା ଗୁରୁପୁତ୍ରଙ୍କୁ ସେ ଉଦ୍ଧାର, ମୃତ୍ୟୁ ଗୁରୁପୁତ୍ର ମୃତ୍ୟୁବରଣ କରିଥିବେ କିନ୍ତୁ ସିଏ ତାଙ୍କୁ ପୁଣି ଉଦ୍ଧାର କରିବେ। ଯେଉଁ ଅବସ୍ଥାରେ ସେ ଛୋଟ ପିଲା ଅବସ୍ଥାରେ ମୃତ୍ୟୁବରଣ କରିଥିବେ, ସେ ଛୋଟ ଅନେକ ବର୍ଷ ପରେ ପୁଣି ସେ ଛୋଟ ପିଲା ଅବସ୍ଥାରେ ତାକୁ ବାହାନିବେ, ଏ ଭଗବାନଙ୍କର ଅଦ୍ଭୁତ କର୍ମ। ତେଣୁ ଏଇ 45 ଅଧ୍ୟାୟରେ ଏହିଭଳି ଭାବରେ ବର୍ଣ୍ଣନା କରାଯାଇଛି। ଆମେ ଆଜି ପ୍ରଥମ ଶ୍ଳୋକରୁ ଆରମ୍ଭ କରିବା ଗୁରୁଙ୍କର। ତେଣୁ ଏଠି କୁହାଯାଉଛି ଓଡ଼ିଆରେ କ'ଣ ଅଛି ପଢ଼ିଦେଲେ, ଓଡ଼ିଆରେ କ'ଣ ଅଛି ସେଥିରେ ଲେଖା ହେଇଛି? ଭାବାର୍ଥ ଏ ସରି ମୁଁ କହିଦେଉଛି, ଆଗ ଅନୁବାଦ କରିଦେଉଛି। ଏଇଟା ହେଉଛି କ'ଣ ନା ସୁଖଦେବ ଗୋସ୍ୱାମୀ କହୁଛନ୍ତି ଯେ ସୁଖଦେବ ଗୋସ୍ୱାମୀ ପୁରୁଷୋତ୍ତମ କହିଲେ ଶ୍ରୀକୃଷ୍ଣ, ପିତରଉ କହିଲେ ତାଙ୍କର ପିତା ମାତା ଯେଉଁ ରହିଛନ୍ତି, ଦେବକୀ ଦେବକୀ ବସୁଦେବ ହଉ ଉପଲବ୍ଧାର୍ଥ ହଉ ପିତରଉ ଅସ୍ମଦୟୀ ଐଶ୍ୱର୍ଯ୍ୟଂ ଜ୍ଞାନ ରୂପଂ ଧନଂ ଜାଭ୍ୟାଂ ତଥା ଭୂତ ହଉ ବିଦିତ୍ୱା, ତାଙ୍କର ପିତା ଦେବକୀ ପିତା ମାତା ଏମାନେ ଯେତେବେଳେ ଜାଣିଲେ ଇଏ ହେଉଛନ୍ତି ସ୍ୱୟଂ ଭଗବାନ ମା ଭୂତ, ଏଇ ଯେଉଁ ଜ୍ଞାନ ଥିଲା ଏଇଟା ତାଙ୍କର ସେ ଜ୍ଞାନ ନ ରହୁ, ଭଗବାନ ଚାହିଁଲେ ମା ଭୂତ ସେ ଜ୍ଞାନ ନ ଆସୁ, ଇତି ମୟି ପ୍ରସନ୍ନେ ସତୀ ଅନୟୋ ଜ୍ଞାନ ନାମ କିଂ ଦୁର୍ଲଭଂ ସ୍ୟାତ୍, ଦୁର୍ଲଭସ୍ତୁ ମୟି ପୁତ୍ରତୟା ପ୍ରେମ ସୁଖଂ ଅତ ଇଦାନୀ ଏତତ୍ ଜ୍ଞାନ ମା ଭୂତ ଇତି, ଭଗବାନ ଯାହା ଚାହିଁଲେ ତାହା କରିପାରିବେ, ତେଣୁ ପିତାମାତାମାନେ ଯେଉଁ ବର୍ତ୍ତମାନ ଐଶ୍ୱର୍ଯ୍ୟ ଜ୍ଞାନରେ ପିତା ପିଲା ପିଲାମାନଙ୍କୁ ଦୁଇ ଜଣ ପୁଅକୁ ସ୍ନେହ କରିପାରୁନାହାନ୍ତି, କୃତ ସମ୍ବୋଧନ ପୁତ୍ର ଶସ୍ୟଜାତ ନ ଶଙ୍କିତ ହଉ, ତାଙ୍କୁ ଚାହୁଁଥିଲେ ଆଲିଙ୍ଗନ କରିବା ପାଇଁ କିନ୍ତୁ ଆଲିଙ୍ଗନ କରିପାରିଲେନି, କାହିଁକି ଶଙ୍କିତ ହୋଇଗଲେ, ଭୟ କରିଗଲେ ସ୍ୱୟଂ ଭଗବାନ ବୋଲି, ତେଣୁ ଭଗବାନ କ'ଣ କଲେ ନା ନିଜାଙ୍ଗ କହିଲେ ସ୍ୱାଧୀନାଙ୍ଗ ଜନମୋହିନୀ, ଯାହାକୁ ସେ ମୋହିନୀ କରିଦେବେ, ଯେଉଁ ତାଙ୍କର ମାୟା ଶକ୍ତି ରହିଛି ସେଇଟାକୁ ବିସ୍ତାର କଲେ, ତତାନ କହିଲେ ପ୍ରସାରିତ କଲେ, ଭଗବାନ ମାୟାର ପ୍ରସାରିତ କରିଦେଲେ ଜନମୋହିନୀ ମାୟା, ତେଣୁ ବର୍ତ୍ତମାନ ଆଉ ବସୁଦେବ ଦେବକୀ ଯେଉଁ ଚିନ୍ତା କରୁଥିଲେ ଭଗବାନ ଆଙ୍କୁ କେମିତି ଆମେ ଆଲିଙ୍ଗନ କରିବୁ ଏସବୁ ଚିନ୍ତା କରୁଥିଲେ, ବର୍ତ୍ତମାନ ଭଗବାନ ତାଙ୍କର ଜଗନ୍ମୋହିନୀ ମାୟାକୁ ବିସ୍ତାର କରିଦେଲେ, ତେଣୁ ଭାବାର୍ଥରେ କ'ଣ କୁହାଯାଉଛି ଶ୍ରୀଧର ସ୍ୱାମୀଙ୍କର ଭାଷ୍ୟ ମଧ୍ୟ ଏଠି କରିଛନ୍ତି, ଶ୍ରୀଧର ସ୍ୱାମୀ ଚରଣ ଛାତ୍ର ମୟି ପ୍ରସନ୍ନେ ସତ୍ୟ ନୟୋର୍ ଜ୍ଞାନ ନାମ କିଂ ଦୁର୍ଲଭଂ ସ୍ୟାତ୍, ଶ୍ରୀଧର ସ୍ୱାମୀ ଏକଥା କହୁଛନ୍ତି ଯେ ଭଗବାନ ଯଦି ପ୍ରସନ୍ନ ହୋଇଯିବେ ତାହେଲେ ଯେକୌଣସି ଜ୍ଞାନ ସେ ପ୍ରଦାନ କରିପାରିବେ, କ'ଣ ଦୁର୍ଲଭ ହେବ ତାଙ୍କ ପାଇଁ, ଦୁର୍ଲଭଂତୁ ମୟି ପୁତ୍ରତୟା ପ୍ରେମ ଇତି ଭଗବତ ଅଭିପ୍ରାୟ ମାହୁ, ଭଗବାନ ପାଇଁ ଦୁର୍ଲଭ ହେଉଛି ତାଙ୍କୁ କିଏ ପୁତ୍ର ରୂପରେ ଜ୍ଞାନ କରିବେ, ଏଇଟା ହେଉଛି ରାଗାନୁଗ ଭକ୍ତି, ରାଗାନୁଗ ଭକ୍ତି ସମସ୍ତେ ବୈଧି ଭକ୍ତି କରୁଛନ୍ତି, ବୈଧି ଭକ୍ତିରେ ଭଗବାନ ଏତେ ପ୍ରୀତ ହୁଅନ୍ତି ନାହିଁ ଯେଉଁଭଳି ଭାବେ ରାଗାନୁଗ ଭକ୍ତିରେ ପ୍ରୀତ ହୁଅନ୍ତି, ଅତଏବ ପିତରୌ ବାତ୍ସଲ୍ୟରସଂ ରାହିତୁମ୍ ଅଗ୍ରିମ ଶ୍ଳୋକେଶୁ ତୟୋଃ କପଟୋକ୍ତିରପି ନ ଦୋଷୟୋ ଇତି ଜ୍ଞେୟମ୍, ତେଣୁ ଶ୍ରୀଧର ସ୍ୱାମୀ କହୁଛନ୍ତି ଆ ପରେ ପରେ ଯେଉଁ କୁହାଯିବ ସାନ୍ତ୍ୱନା ଦେବେ ବା ବିଭିନ୍ନ ପ୍ରକାର ତାଙ୍କୁ କହିବେ କଥା କହିବେ, ଏ ଯଦି କପଟ କଥା କହିବେ ପ୍ରକୃତ କଥା ଘଟଣା ନୁହଁ, ଭଗବାନ କପଟ କଥା କହିଲେ ମଧ୍ୟ ସେଇଟା ଦୋଷ ହେବ ନାହିଁ, କାହିଁକି ନା ପିତାଙ୍କୁ ପିତାମାତା ଐଶ୍ୱର୍ଯ୍ୟ ଜ୍ଞାନରେ ତାଙ୍କୁ ଆଉ ପୁତ୍ର ରୂପରେ ଗ୍ରହଣ କରୁନାହାନ୍ତି, ତେଣୁ ସେହି ଭାବ ଆଣିବା ପାଇଁ ଭଗବାନ ଏହା ପରେ ଶ୍ଳୋକମାନଙ୍କର ସେସବୁ କଥା କହିବେ, କପଟ ଉକ୍ତି କହିବେ, ପ୍ରକୃତ ଘଟ ଠିକ୍ ନୁହଁ କିନ୍ତୁ କପଟ ଭାବରେ କହିବେ ଭଗବାନ। ତେଣୁ ଇଏ ଯେଉଁ କହିବେ ଭଗବାନ ଏହା ପରେ ସବୁ କୁହାଯିବ। ସନାତନ ଗୋସ୍ୱାମୀ କହୁଛନ୍ତି ଯେ ହଁ, ସନାତନ ଗୋସ୍ୱାମୀ ପୁରୁଷୋତ୍ତମ ଇତି, ଏଠି ପୁରୁଷୋତ୍ତମ ବୋଲି କୁହାଗଲା ନା, ପିତରୁ ଉପଲବ୍ଧାର୍ଥ ବିଦିତ୍ୱା ପୁରୁଷୋତ୍ତମ, ପିତାମାତା ଜାଣୁଛନ୍ତି ଇଏ ହେଉଛନ୍ତି ପୁରୁଷୋତ୍ତମ, ସାଧାରଣ ପିଲା ନୁହଁ, ଇଏ ହେଉଛି ପୁରୁଷୋତ୍ତମ ଭଗବାନ, ଇଏ ପୁରୁଷମାନଙ୍କ ଭିତରେ ଉତ୍ତମ। ଗୀତା ଭଗବତ ଗୀତା 15:28 କହିଛନ୍ତି, ଯସ୍ମାକ୍ଷରମ ଅତିତୋହମ ଅକ୍ଷରାତ ବିଚୋତ୍ତମ ଅତୋସ୍ମି ଲୋକ ବେଦେ ଚ ପ୍ରଥିତ ପୁରୁଷୋତ୍ତମ। ବେଦରେ ଯେଉଁ ରହିଛି, ବେଦରେ ଅନେକ ଶବ୍ଦ, ଅନେକ ଶ୍ଳୋକ ରହିଛନ୍ତି, ଲକ୍ଷ ଲକ୍ଷ ଶ୍ଳୋକ ରହିଛନ୍ତି, କିନ୍ତୁ 3 ଶ୍ଳୋକରେ ଭଗବାନ ବେଦକୁ କହିଦେଲେ ଅର୍ଜୁନକୁ। କାହିଁକିନା ଭଗବତ ଗୀତାରେ ଯେତେବେଳେ ଭଗବାନ କହିଲେ 15:15 ଯେ ସର୍ବସ୍ୱ ଚାହଂ ହୃଦିସନ୍ନିବିଷ୍ଟୋ ମତ ସ୍ମୃତିର ଜ୍ଞାନମ ଅପୋହନମ ଚ, ସମସ୍ତଙ୍କ ହୃଦୟରେ ଭଗବାନ ରହିଛନ୍ତି ଏବଂ ଭଗବାନଙ୍କଠାରୁ ସ୍ମୃତି ଆସୁଛି, ଜ୍ଞାନ ଆସୁଛି ଏବଂ ବିସ୍ମୃତି ମଧ୍ୟ ଆସୁଛି। ମତ ସ୍ମୃତିର ଜ୍ଞାନମ ଅପୋହନ ବେଦେଶ ସର୍ବେ ରହମେବେ ବେଦ୍ୟୋ, ସମସ୍ତ ବେଦରେ ଜ୍ଞାତ ବିଷୟ କିଏ ନା ଆଦି କୃଷ୍ଣ, ସେହି ବେଦ୍ୟ ଭଗବାନ ମୂଳ କୃଷ୍ଣ, ସେହି ବେଦ୍ୟ ବେଦାନ୍ତକୃତ ବେଦ ବିଦେ ଚାହାଁ, ଭଗବାନ ନିଜେ ବେଦାନ୍ତକୃତ, ଭଗବାନ ନିଜେ ବେଦ ରଚନା କରିଛନ୍ତି ଏବଂ ଭଗବାନ ବେଦବିତ୍ ମଧ୍ୟ, ସେ ବେଦ ଜାଣନ୍ତି, ବେଦବିତ୍ ଚାହମ। ତେଣୁ ଯେତେବେଳେ ଅର୍ଜୁନ ଶୁଣିଲେ ଭଗବାନ ବେଦ ଜାଣନ୍ତି, ଆଦି କୃଷ୍ଣ ବେଦ ଜାଣନ୍ତି, ତେଣୁ ତାଙ୍କର ଇଚ୍ଛା ହେଲା ଆମକୁ ଟିକେ ବେଦ କହନ୍ତି ନାହିଁ, ଆମକୁ ଆଦି କୃଷ୍ଣ ବାବୁ କହିବେ ବେଦ। ତେଣୁ ଭଗବାନ ଅର୍ଜୁନ ନ ପଚାରିଲେ ମଧ୍ୟ ଭଗବାନ ଜାଣିପାରିଲେ। ତେଣୁ ତା ପର ଯେଉଁ 3 ରହିଛି, 16, 17, 18 3 ବେଦକୁ ସଂକ୍ଷେପରେ କହିଦେଲେ, ସମଗ୍ର ବେଦକୁ 3 କହିଦେଲେ ଭଗବାନ ସବୁ ଶକ୍ତି ଅଛି। ସମଗ୍ର ଲକ୍ଷ ଲକ୍ଷ ଯେଉଁ ଶ୍ଳୋକ ରହିଛନ୍ତି ଗୋଟିଏ ଅକ୍ଷରରେ ପ୍ରକାଶ କରିଦେଲେ 3 ତ ବହୁତ ହେଇଗଲା, ଗୋଟିଏ ଅକ୍ଷର ଯଦି କହିବେ ସେଇଟା କ'ଣ ହେବ, ସେଇଟା ଓଁ ପ୍ରଣବ ସର୍ବବେଦେଷୁ, ସେ ପ୍ରଣବ ଓଁକାରରେ ସବୁ ରହିଛି, ସବୁ ତା ଭିତରେ ରହିଛି। ତେଣୁ ସେ 18 ସେଇଟା କୁହାଯାଇଛି, 28 ଯେ ଯସ୍ମାକ୍ଷରମ ଅତିତୋ ଅକ୍ଷରମ ଅତିତୋହମ ଅକ୍ଷରାତ ବିଚୋତ୍ତମ ଅତୋସ୍ମି ଲୋକେ ବେଦେ ଚ ପ୍ରଥିତ ପୁରୁଷୋତ୍ତମ, ଲୋକମାନଙ୍କ ଦ୍ୱାରା ଏବଂ ବେଦ ଦ୍ୱାରା ତାଙ୍କୁ କୁହାଯାଇଛି ହେଉଛି ପୁରୁଷୋତ୍ତମ, ଶ୍ରେଷ୍ଠ ପୁରୁଷ ଇଏ ପୁରୁଷୋତ୍ତମ। ତେଣୁ ସେଇ କଥା ଭାବୁଛନ୍ତି, ଇଏ ମଧ୍ୟ ବେଦ ଜାଣନ୍ତି ବସୁଦେବ। ଯେତେବେଳେ ବସୁଦେବ ଏବଂ ଦେବଙ୍କର ବିବାହ ହୋଇଥିଲା, କଂସ ଯେତେବେଳେ ଆକାଶବାଣୀ ଶୁଣିଲା ତାଙ୍କର 8ମ ଗର୍ଭ ତାଙ୍କୁ ହତ୍ୟା କରିବ, ସେ ସମୟରେ ସେ ନିଜେ ହତ୍ୟା କରିବା ପାଇଁ ଉଦ୍ୟତ ହୋଇଥିଲା ଦେବକୀଙ୍କୁ। ସେଇଠି ସେ ଭଗବାନ ପିତା ହେବେ, ଭଗବାନଙ୍କ ପିତା ହେବେ ବସୁଦେବ, ସେ ତାଙ୍କୁ ସେଇ ବେଦର ଜ୍ଞାନ ଦେଇଥିଲେ। 10ମ ସ୍କନ୍ଧ ପ୍ରଥମ ଅଧ୍ୟାୟରେ ବର୍ଣ୍ଣନା କର, ମୃତ୍ୟୁ ଦେହବତାଙ୍ଗ ବୀର ଦେହୀଣ ସ ଜାୟତେ ଅଦେବା ଅବଦ ସତାମ ଦେବା, ମୃତ୍ୟୁ ଭାଇ ପ୍ରାଣୀନାଙ୍ଗ ଧୁବ, ଯାହା ଭଗବତ ଗୀତାରେ ଭଗବାନ ଜ୍ଞାନ ଦେଲେ ଅର୍ଜୁନକୁ, ଯାହା ତ ସେଇ ଧ୍ରୁବ ମୃତ୍ୟୁ, ସେଇ ଜ୍ଞାନ ବସୁଦେବ ଦେଇଥିଲେ କଂସକୁ। ବସୁଦେବ ସେଇଭଳି ଭାବରେ ସବୁ ଜ୍ଞାନ ଜାଣିଛନ୍ତି, ପୁରୁଷୋତ୍ତମ ବୋଲି ଜାଣିଛନ୍ତି, ଇଏ ହେଉଛନ୍ତି ପୁରୁଷୋତ୍ତମ। ଭଗବାନ ଯେତେବେଳେ ଆବିର୍ଭାବ ହୋଇଥିଲେ, ବିଷ୍ଣୁ ରୂପରେ ଆବିର୍ଭାବ ହୋଇଥିଲେ ବନ୍ଦୀଶାଳାରେ, ତେଣୁ ଏଇ ଏଇ ଶ୍ରୀମଦ୍ ଶ୍ରୀ ଭଗବତ ଉକ୍ତି ଅନୁସାରେଣ ସାକ୍ଷାତ ପରମେଶ୍ୱରତ୍ୟା ସର୍ବଜ୍ଞତ୍ୱ କାରୁଣ୍ୟାଦି ଅଶେଷ ସଦ୍ଗୁଣାନି ତିକଞ୍ଚ ସୂଚିତମ। ତେଣୁ ଏଠି ଯେଉଁ କୁହାଗଲା ବିଜ୍ଞାନ ଏ ଯେଉଁ କ'ଣ ଉପଲବ୍ଧ ବିଦିତ୍ୱା ପୁରୁଷୋତ୍ତମ, ସେମାନେ ଏ ଜାଣୁଛନ୍ତି ଇଏ ହେଉଛି ପୁରୁଷୋତ୍ତମ, ତାକୁ ଆମେ କେମିତି ପୁତ୍ର ବିଷୟରେ ଗ୍ରହଣ କରିବା, ଏଇ ଭାବଟା ଯେତେବେଳେ ଆସୁଛି ଭଗବାନ ଜାଣିପାରିଲେ ସର୍ବଜ୍ଞତ୍ୱ, ସେ ପରମେଶ୍ୱର ସବୁକିଛି ନିୟନ୍ତ୍ରଣ କରିପାରିବେ, ଏ ଭାବକୁ କ'ଣ ନିୟନ୍ତ୍ରଣ କରିପାରିବେ ନାହିଁ, ନିୟନ୍ତ୍ରଣକାରୀ ସିଏ ସବୁକିଛି ନିୟନ୍ତ୍ରଣ, ଆମେ ଯେଉଁ କଥା କହୁଛେ ସେଇଟା ମଧ୍ୟ ନିୟନ୍ତ୍ରଣ କରିଛନ୍ତି ସିଏ, ଯଦି ଚାହିଁବେ ଆମେ କଥା କହିପାରିବା ନାହିଁ। କଥା ବନ୍ଦ ହେଇଯିବ। ପରମେଶ୍ୱର ସର୍ବଜ୍ଞତ୍ୱ ଭଗବାନ ସବୁକିଛି ଜାଣନ୍ତି, କରୁଣା ଆଦି ବହୁତ ତାଙ୍କର କରୁଣା ମଧ୍ୟ ରହିଛି। ସଦ୍ଗୁଣାନି ତ୍ୱାଧିକଂଚ ସୁଶୀତମ୍, ବହୁତ ସଦ୍ଗୁଣ ରହିଛି ଭଗବାନଙ୍କର। ଜନାନାମ କହିଲେ ଜନମୋହିନୀ, ଜନମୋହିନୀ କହିଲେ ଜନାନାମ କହିଲେ ସ୍ୱଭକ୍ତାନାମ ମୋହିନୀ, ନିଜ ପାଦାବ୍ଜ ବିଷୟକ ମମତା ଲକ୍ଷଣ ମୋହ ଜନନୀ ଇତି। ଯଦି ସେହି ଭକ୍ତମାନଙ୍କୁ ସେହି ମୋହ ନ କରେଇବେ ତାହେଲେ ଭକ୍ତମାନେ ଆଉ ଭଗବାନଙ୍କର କ'ଣ ପୁଅ ଭିତରେ ଆଉ ଗାନ କରିବେ, ପୁତ୍ର ଜ୍ଞାନ କରିବେ, ସେ ତାଙ୍କୁ ତ ପୂଜା କରିବେ। ଆମେ ଯେମିତି ପୂଜା କରୁଛେ ମନ୍ଦିରରେ ଠାକୁରଙ୍କୁ, ସେଇଭଳି ଭାବରେ ଠାକୁରଙ୍କୁ ରଖି ପୂଜା କରିବେ। ଆଉ ସେ କ'ଣ ତାଙ୍କୁ ଅର୍ଡ଼ର ଦେବେ, ଯାଅ ମୋର ଏଇଟା ଆଣ, କଠୁ ଆଣ, ଏସବୁ ଭାବରେ ଅର୍ଡ଼ର କ'ଣ ଆଉ ଦେବେ? ମା କ'ଣ ବାନ୍ଧିବେ? ମାତା ମୋରେ କରେ ନା ବନ୍ଧନ, ମୋରେ ପୁତ୍ର ଭାବେ କରେ ନା ବନ୍ଧନ, ଅତିହୀନ ଜ୍ଞାନୀ କରେ ଲାଳନ ପାଳନ, ଅତିହୀନ ଜ୍ଞାନୀ କରେ ଲାଳନ ପାଳନ, ସଖା ଶୁଦ୍ଧ ସଖେ କରେ ସ୍କନ୍ଧେ ଆରୋହଣ, ସଖା ଶୁଦ୍ଧ କେ କରେ ସ୍କନ୍ଧେ ଆରୋହଣ, ତୁମି କୋନ ବଡ଼ ଲୋକ ତୁମି ଆମି ସମ, ତୁମି କୋନ ବଡ଼ ଲୋକ ତୁମି ଆମ, ପ୍ରିୟା ଯଦି ମାନ କରି କର ଏ ଭର୍ଷନ, ପ୍ରିୟା ଯଦି ମାନ କରି କର ଏ ଭର୍ଷ, ବେଦ ସ୍ତୁତି ହୈତେ ହରେ ସେଇ ମୋର ମନ, ବେଦ ସ୍ତୁତି ହୈତେ ସେଇ ମୋର ମନ, ଏଇ ସବ ରସ ନିର୍ଯାସ କରିବ ଆସ୍ୱାଦ, ଏଇ ସବ ରସ ନିର୍ଯାସ କରିବ ଆସ୍ୱାଦ, ଏଇ ଦ୍ୱାରେ କରିବ ସବ ଭକ୍ତିର ପ୍ରସାଦ, କରିବ ସବ ବ୍ରଜର ନିର୍ମଳ ରାଗ ଶୁନି ଭକ୍ତଗଣ, ବ୍ରଜର ରାଗ ଶୁନି ଭକ୍ତଗଣ, ରାଗ ମାର୍ଗ ଭଜେ ଜେନା ଛାଡ଼ି ଧର୍ମ କର୍ମ, ତେଣୁ ଏଇଭଳି ଭାବରେ ଏ ରାଗ ମାର୍ଗ, ତେଣୁ ଏଇଟା ହେଉଛି ବ୍ରଜ ଭାବ। ମହାପ୍ରଭୁ ସେଇଟା ଆସ୍ୱାଦନ କରୁଥିଲେ, ତେଣୁ ଭଗବାନ କ'ଣ କଲେ ଆ ପରେ ସବୁ କଥା ଏଭଳି କହିବେ, ଯଦିଓ କପଟ କଥା କିନ୍ତୁ ତାଙ୍କର ଜନମୋହିନୀ ମାୟା ବିତନା ବିତନା କରିବେ, ମାନେ ତତାନ ବିସ୍ତାର କରିବେ ଭଗବାନ। ତେଣୁ ପର ପର ଶ୍ଳୋକରେ କୁହାଯାଉଛି, ଉବାଚ ପିତୌ ଏତ୍ୟ ସାଗ୍ରଜ ସାତ୍ୱନର୍ଷଭ ପ୍ରଶ୍ରୟାବନତ ପ୍ରୀଣମ ଅମ୍ବ ଆତାତିତି ସାଦରମ। ତେଣୁ ଏ ଶ୍ଳୋକରେ କହୁଛନ୍ତି, ଉବାଚ ପିତରୌ ଏତ୍ୟ ସାଗ୍ରଜ ସାତ୍ୱତର୍ଷଭ, ଭୁଲ ଅଛି ଟିକେ, ଏଇଟା ଇଂଲିଶରେ ଭୁଲ ନଥାଏ କିନ୍ତୁ ଏଠି ଦେଖିଲି ଭୁଲ ଅଛି ଇଂଲିଶରେ। ସାତତ୍ୱ ସର୍ବ ହେବ ସାତତ୍ୱର୍ଷଭ ପ୍ରସୟାବନଧ୍ୟ ପ୍ରୀଣନ ଆମ୍ବ ତାତେ ଇତି ସାଦରମ୍ ସାଗ୍ରଜ କହିଲେ ଅଗ୍ରଜେନ ବଳଦେବନ ସହିତ ବଳଦେବ ସେଠି ରହିଛନ୍ତି ସାତତ୍ୱର୍ଷଭ ସାତତ୍ୱ ବଂଶରେ ଯେଉଁ ଋଷଭ ଶ୍ରେଷ୍ଠ ସେ ହେଉଛନ୍ତି ଶ୍ରୀକୃଷ୍ଣ ପିତରୁ ପିତାମାତାଙ୍କୁ ଏତ୍ୟ କହିଲେ ତୟୋ ସମୀପ ମାଗତ୍ୟ ତାଙ୍କ ପାଖକୁ ଆସି ପ୍ରଶ୍ରୟାବନତ କହିଲେ ବିନୟନ ନମ୍ରସନ୍ ନମ୍ର ଭାବରେ ତାଙ୍କୁ କହୁଛନ୍ତି ଅମ୍ବ ହେ ମାତ ତାତ ହେ ପିତ ଇତି ପ୍ରୀଣନ୍ ବହୁତ ତାଙ୍କୁ ପ୍ରୀଣନ କଲେ ବହୁତ ଆନନ୍ଦ ପ୍ରଦାନ କରୁଛି କଥା ମାଧ୍ୟମରେ ଯା ସାଦରମ୍ ସାଦମ୍ କହିଲେ ଏଭଳି ଭାବରେ କହିଲେ ଆଦର ସହିତ ଏ ଅମ୍ବ ଏ ପି ତାତ ଏଇଭଳି ଭାବରେ ତାଙ୍କୁ ସମ୍ବୋଧନ କରୁଛନ୍ତି ତେଣୁ ଭଗବାନ କଥାରେ ମୋହ ରହିଛି ଭଗବାନ ସ୍ୱୟଂ ଭଗବାନ କହୁଛନ୍ତି ଯାହା ସ୍ୱୟଂ ପଦ୍ମନା ଅବଶ୍ୟ ମୁଖ ପଦ୍ମା ବିନିଶୁତମ୍ ଭଗବାନଙ୍କର କଥା ସିଏ ପରମଂ ବଚ ସେଇ ଭଗବାନ ଯେଉଁ ଚିନ୍ତା କରୁଛନ୍ତି ଭଗବାନ ବୋଲି ସିଏ କିନ୍ତୁ କହୁଛନ୍ତି ଅମ୍ବ ହେ ଅମ୍ବ ହେ ତାତ ଏ ଯେଉଁ ଭାବରେ କହିଦେଲେ ଛୋଟ ପିଲା ଯଦି ମାଆ ବୋଲି ଡାକିଦେଲା ମାଆର ମନ କେତେ ଆନନ୍ଦ ହୋଇଯାଉଛି ସାଧାରଣ ପିଲା ସାଧାରଣ ପିଲା ଯଦି ମାଆକୁ ଡାକିଦେଲା ମାଆ ବୋଲି ଯେତେବେଳେ ଛୋଟ ପିଲା ଜନ୍ମ ହେଉଛି ସେ କଥା କହିପାରୁନି ଯେତେବେଳେ ସେ କଥା କହିବା ଆରମ୍ଭ କରିବ ଖଣ୍ଡି ଖଣ୍ଡି କଥାରେ ମାଆ ବୋଲି ଡାକିଦେବ ସେତେବେଳେ ମାଆର ମନ ବହୁତ କେତେ ଆନନ୍ଦ ନ ହେଉଛି ମା ପାପା ବା ଡ୍ୟାଡ଼ି ଯେଉଁ ଡାକିଲେ ମନ କେତେ ଆନନ୍ଦିତ ହେଉଛି ପିଲା କଥା କହିପାରୁନଥିଲେ ସେ ଚିନ୍ତା କେବେ ଆମ ପିଲା କଥା କହିବ ଯେତେବେଳେ ମାଆ ବାପା ବୋଲି ଡାକିବ ସେତେବେଳେ ତାଙ୍କ ବା ବାପା ମାନେ କେତେ ଆନନ୍ଦ ନ ହେବ ଆଉ ଇଏ ସ୍ୱୟଂ ଭଗବାନ ଡାକୁଛନ୍ତି ହେ ଅମ୍ବ ହେ ତାତ ସେ କଥାରେ ମଧ୍ୟ ଯାଦୁ ରହିଛି ମୋହ ରହିଛି ସେ କଥା ଶୁଣିକରି ସେମାନେ ଆନନ୍ଦିତ ହୋଇଗଲେ ପ୍ରୀଣନ ବହୁତ ଆନନ୍ଦିତ ହୋଇଗଲେ କଥା ଶୁଣିକରି ତେଣୁ ଶ୍ରୀଧର ସ୍ୱାମୀ କହୁଛନ୍ତି ତଦେବ ଦର୍ଶୟତି ଅଷ୍ଟମୀ ଆଠଟି ଶ୍ଳୋକରେ ଭଗବାନ କହିବେ ତାଙ୍କର ଯେଉଁ ଐଶ୍ୱର୍ଯ୍ୟ ଜ୍ଞାନ ଥିଲା ସେଟାକୁ ଅପସରି ଦେବେ ବା ବିଧା ଅପସରା ସେ ଐଶ୍ୱର୍ଯ୍ୟ ଜ୍ଞାନଟାକୁ ଦୂରେଇ ଦେବେ ପୁତ୍ର ହିସାବରେ ଆଲିଙ୍ଗନ କରିବେ ଆଠଟି ଶ୍ଳୋକରେ ଭଗବାନ ଏଭଳି କଥା କହିବେ ଅର୍ଜୁନକୁ ଏଭଳି କଥା କହିଲେ ଅର୍ଜୁନ କହୁଥିଲେ ମୁଁ ଯୁଦ୍ଧ କରିବି ନାହିଁ ପ୍ରଥମେ ଯୁଦ୍ଧ କରିବା ପାଇଁ ପ୍ରସ୍ତୁତ ହୋଇଗଲେ ଅଥବା ବ୍ୟବସ୍ଥିତାନ ଦୁଷ୍ଟ ଦାସ୍ତର ଆଶ୍ରମ କପିତ ପ୍ରଭୃତି ଶାସ୍ତ୍ର ସମ୍ପାଦ ଧନୁରୁଦ୍ୟମ ପାଣ୍ଡବ ଧନୁ ଧରି ରେଡ଼ି ହୋଇଯାଇଥିଲା ଶଙ୍ଖ ବାଜିଲା ପରେ ଧନୁ ଧରି ରେଡ଼ି ହୋଇଯାଇଥିଲେ ଯୁଦ୍ଧ କରିବା ପାଇଁ କିନ୍ତୁ ଭଗବାନ ଏଭଳି ବ୍ୟବସ୍ଥା କରିଦେଲେ ତାଙ୍କର ସବୁ କ'ଣ ବିଷାଦ ଆସିଗଲା ସେ କହିଲେ ପ୍ରଭୁ ମୁଁ ଆଉ ଯୁଦ୍ଧ କରିବି ନାହିଁ ଏଭଳି ଭାବରେ ଥରେ ଗୋଟିଏ କଥାରେ କହିଦେଲେ ନାହିଁ କନକ୍ଲୁଜନ୍ ତାକୁ ସିଦ୍ଧାନ୍ତ ସ୍ଥାପିତ କଲେ ଗୋଟିଏ ଅଧ୍ୟାୟ ସାରା ସିଦ୍ଧାନ୍ତ ପ୍ରଦାନ କଲେ ଏଥିପାଇଁ ଆମେ ଯୁଦ୍ଧ କରିବା ନାହିଁ ସବୁ ସିଦ୍ଧାନ୍ତ ଦେଇଦେଲେ ସିଦ୍ଧାନ୍ତ ଦେଇକରି କହିଲେ ଧର୍ମକୁ ଉଦ୍ଧାର କରି ଶାସ୍ତ୍ରରୁ ଉଦ୍ଧାର କରି କହିଦେଲେ କଥା ତେଣୁ ଭଗବାନ ତା'ପରେ କଥା କହିବା ଆରମ୍ଭ କଲେ ଏଭଳି କଥା କହିଲେ ଭଗବାନ ଅର୍ଜୁନକୁ କହିଲେ ଅର୍ଜୁନ ମୁଁ ତୁମକୁ ସବୁ ଜ୍ଞାନ ଦେଲି ବର୍ତ୍ତମାନ ତୁମେ କ'ଣ ଚିନ୍ତା କରୁଛ ଯୁଦ୍ଧ କରିବ ନା କରିବ ନାହିଁ ଆଉ ଭଗବାନ କହିଲେ ନାହିଁ ତୁମେ ଯୁଦ୍ଧ କର ବୋଲି ଭଗବାନ କହିଲେ ଅର୍ଜୁନ ଇତିତେ ଜ୍ଞାନ ଆଖ୍ୟାତମ ଗୁହ୍ୟାତ ଗୁହ୍ୟତରଂ ମୟା ବିମୃଷ୍ୟତେ ଦଶିଷନ ଯଥେଷ୍ଟ ତଥା ଗୁରୁ ତୁମେ ଯେଉଁ କହୁଥିଲ ଭିକ୍ଷା କରିବ ବା ଆମ କରିବ ସବୁ କେତେ କ'ଣ କଥା କହୁଥିଲ ଯୁଦ୍ଧ କରିବ ନାହିଁ ବୋଲି ମୁଁ ତୁମକୁ ସବୁ ଜ୍ଞାନ ଦେଇଦେଲି ତୁମେ ବିଚାର କରି ଯେଉଁଟା ଇଚ୍ଛା କରୁଛ କର ସେଇଟା କର ଫାଇନାଲ୍ ଡିସିସନ୍ ତୁମ ଉପରେ ରହିଛି ତେଣୁ ଅର୍ଜୁନ କହିଲେ ପ୍ରଭୁ ମୋର ମୋହ ଦୂର ହୋଇଗଲା ମୁଁ ମୋହବସ୍ତୁ ଏଇ କଥା କହୁଥିଲି ଏତେ ବଡ଼ ବଡ଼ କଥା କହୁଥିଲି ମୋହବଶରେ କହୁଥିଲି ପ୍ରଭୁ ମା ଅର୍ଜୁନ କହିଲେ ପ୍ରଭୁ ନଷ୍ଟ ମୋହ ସ୍ମୃତି ଲବ୍ଧା ତ୍ୱତ୍ ପ୍ରସାଦାତ୍ ମ୍ୟାଚିତ ଚିତ୍ତୋସ୍ମି ଗତ ସନ୍ଦେହ କରି ସେ ବଚନମ୍ ଦେବ ପ୍ରଭୁ ଆପଣ ନ କହିଲେ ମଧ୍ୟ ମୁଁ ଏଥିରେ ଯୁଦ୍ଧ କରିବି ଆପଣ ଯଦି ମଧ୍ୟ ମୋତେ କହିନା ଆଉ ଯୁଦ୍ଧ କର ତଥାପି ମୁଁ ଯୁଦ୍ଧ କରି ସେ ବଚନମ୍ ଦେବ ପ୍ରଭୁ ମୁଁ ବୁଝିଗଲି ମୋର ମୋହ ଦୂର ହୋଇଗଲା ମୁଁ ମୋହରେ ଏସବୁ ଚିନ୍ତା କରୁଥିଲି ଏ ମୋର ପୁତ୍ର ଏ ମୋର ଭାଇ ଏସବୁ ମୋହ ବସି ହେଇକି କଥା ହେଉଛି ମୋହ ଦୂର ହୋଇଗଲା ପ୍ରଭୁ ତତ୍ ପ୍ରସାଦ ଆପଣଙ୍କ କୃପାରୁ ଏଠି ମଧ୍ୟ ସେଠି କୁହାଯାଏ ଜନମୋହିନୀ ମହା ଜନନ ଯେଉଁ ରହିଛି ତା ପୂର୍ବ ଶ୍ଳୋକରେ କୁହାଗଲା ଜନମୋହିନୀ ମୋହ କରିବା ପାଇଁ ଭଗବାନ ମଧ୍ୟ ଜ୍ଞାନ ଦେଲେ ମୋହ ବଶରେ ରହିଛନ୍ତି ତେଣୁ ସେଇଭଳି ଭାବରେ ଭଗବାନ ବର୍ତ୍ତମାନ ଏଭଳି କଥା କହିବେ ହେ ଅମ୍ବ ହେ ତାତୁରୁ କଥା ଆରମ୍ଭ କରୁଛନ୍ତି ଭଗବାନ ଆଜି ପର୍ଯ୍ୟନ୍ତ କଥା କହିନଥିଲେ ପିତାମାତାଙ୍କୁ ମା ଜନ୍ମ ହୋଇଥିଲେ ଜନ୍ମ ହେଲେ ଯେଉଁ ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ଭଗବାନ ଜନ୍ମ ହେଲେ ଆବିର୍ଭାବ ହେଲେ ସେ ବିଷ୍ଣୁ ରୂପରେ କଥା କହିଥିଲେ କିନ୍ତୁ ଯେତେବେଳେ ଛୋଟ ପିଲା ହୋଇଗଲେ ଆଉ କିଛି କଥା କହିଲେ ନାହିଁ ତେଣୁ ବସୁଦେବ ତାଙ୍କୁ ନେଇକରି ଛାଡ଼ିକିରି ଆସିଥିଲେ ଗୋକୁଳରେ ଛାଡ଼ିକି ଆସିଥିଲେ ଆ ଭିତରେ 11 ବର୍ଷ ହୋଇଗଲା ଟିକିଏ ପିଲାଙ୍କର କଥା ଶୁଣିପାରିନାହାନ୍ତି ପିତାମାତାମାନେ ଅପେକ୍ଷା କରି ରହିଛନ୍ତି କ'ଣ ତାଙ୍କ ମନରେ ଚିନ୍ତା ହେଉନଥିବ 11 ବର୍ଷ କାଳ ଆମେ ଖାଲି କଥା କହିଦେଉଛେ ଯାହା ପଢ଼ୁଛେ ସେଇଟା କହିଦେଉଛେ କିନ୍ତୁ ତାଙ୍କର ଯେଉଁ ମନର ଭାବନା ଆମେ କ'ଣ କହିପାରିବା ତାଙ୍କର ଯେଉଁ କିଭଳି ଭାବରେ ସବୁ ଭାବନା ହେଉଥିବ ପିଲାଠାରୁ ଦୂରରେ ରହିକରି ଜ୍ୟେଷ୍ଠ ପୁତ୍ର ବଳରାମଠାରୁ ଦୂରରେ ରହିଲେ କନିଷ୍ଠ ପୁତ୍ର କୃଷ୍ଣଙ୍କଠାରୁ ଦୂରରେ ରହିଲେ ସବୁବେଳେ ଭୟ କେତେବେଳେ ଆମକୁ କଂସ ହତ୍ୟା କରିଦେବ ସବୁବେଳେ ପଠାଉଛନ୍ତି ଅସୁର ଯେତେବେଳେ ଆସିଲେ ପ୍ରଥମେ ଯେତେବେଳେ କୃଷ୍ଣ ଜନ୍ମ ହେଲେ ବା ଯଦି ଛାଡ଼ିକି ଆସିଲା ପରଦିନ ସେ ଆସିଗଲେ ନନ୍ଦ ମହାରାଜ ଆସିଲେ କର ଦେବା ପାଇଁ ଟ୍ୟାକ୍ସ ଦେବା ପାଇଁ ଇନକମ୍ ଟ୍ୟାକ୍ସ ଯେତେବେଳେ ଆସିଲେ ବସୁଦେବ ତାଙ୍କ ସହିତ ମିଳିତ ହୋଇକରି କଥା ସବୁ ଜାଣିବା ପାଇଁ ଚାହିଁଲେ ମୁଁ ଯେଉଁ ଲୁଚେଇକିରି ରଖିକିରି ଆସିଥିଲି ସେମାନେ ଜାଣିଛନ୍ତି ନା ଜାଣିନାହାନ୍ତି ମୁଁ ରଖିକିରି ଆସିଲି ବୋଲି ନା ସେ ତାଙ୍କ ନିଜ ପୁତ୍ର ବୋଲି ଭାବୁଛନ୍ତି ତାଙ୍କର କନ୍ୟାକୁ ମୁଁ ଗୁନିଆ ଆସି ଏସବୁ ଜାଣିଛନ୍ତି ନା ନାହିଁ ଦେଖିଲା ନନ୍ଦ ମହାରାଜ କିଛି ଜାଣିନାହାନ୍ତି ନନ୍ଦ ମହାରାଜ କ'ଣ କେହି ବି କିଛି ଜାଣିନାହାନ୍ତି ତେଣୁ ବସୁଦେବ ଆଶ୍ୱସ୍ତ ହେଲେ ତେଣୁ ବସୁଦେବ ଏଭଳି ଭାବେ ଟ୍ରିକ୍ରେ କହିଲେ ଯେ ତୁମର ବୃଦ୍ଧ ବୟସରେ ତୁମର ଯେଉଁ ପୁତ୍ର ସନ୍ତାନ ଯାହା ତ ହେଲା ସେ ଭଲ ଅଛନ୍ତି ତ ଠିକ୍ ଭାବରେ ଅଛନ୍ତି ତ ଏସବୁ ପଚାରୁଛନ୍ତି ତେଣୁ ନନ୍ଦ ମହାରାଜ ଯେଉଁ ସବୁ ଉତ୍ତର ଦେଲେ ସେଥିରୁ ସେ ଜାଣିଲେ ବସୁଦେବ ଯେ ପ୍ରକୃତରେ ନନ୍ଦ ମହାରାଜ ଜାଣିନାହାନ୍ତି ଯେ ତାଙ୍କର ସେ ପୁତ୍ର ନୁହଁ ଏସବୁ ହେଉଛି ମୋର ପୁତ୍ର ଏଇଭଳି ଭାବରେ ବସୁଦେବ ଜାଣିଲେ କିନ୍ତୁ ବସୁଦେବ ଜାଣିନାହାନ୍ତି ଯେ ସିଏ ମଧ୍ୟ ତାଙ୍କର ପୁତ୍ର ନନ୍ଦ ମହାରାଜଙ୍କ ପୁତ୍ର ସିଏ ବସୁଦେବଙ୍କର ପୁତ୍ର ଏବଂ ନନ୍ଦ ମହାରାଜ ଦୁଇ ଜଣଙ୍କର ପୁତ୍ର ଏଇଟା ଆମେ ଜାଣୁଛୁ କିନ୍ତୁ ବସୁଦେବ ଜାଣୁଛନ୍ତି ଇଏ ହେଉଛି ମୋର ପୁତ୍ର ନନ୍ଦ ମହାରାଜ ଭାବୁଛନ୍ତି ଇଏ ହେଉଛି ମୋର ପୁତ୍ର ଏଭଳି ଭାବରେ ଗର୍ଗାଚାର୍ଯ୍ୟ କହିଲେ କଥା କହିଲେ ଆମେ ସବୁ ଜାଣୁଛୁ କିନ୍ତୁ ସେମାନେ କେହି ଜାଣିପାରୁନାହାନ୍ତି ଏଭଳି ଭାବରେ ମୋହ ହୋଇକି ରହିଛନ୍ତି ଜନମୋହିନୀ ମୋହ ହୋଇକି ରହିଛନ୍ତି ସମସ୍ତେ ଆମେ ମୋର ଉର୍ଦ୍ଧ୍ୱରେ ଆମେ ସବୁ ଜାଣିପାରୁଛୁ କ'ଣ ହେଇଛି କ'ଣ ନାହିଁ ଘଟଣା ଯାହା ହଉ ଏହିଭଳି ଭାବରେ ଭଗବାନ 8ଟି ଶ୍ଳୋକରେ ଯେଉଁ କଥା କହିବେ ଅମ୍ବ ତାତରୁ ଆରମ୍ଭ କରିବେ କଥା କଥା ଶୁଣି ତାଙ୍କର କେତେ ଆନନ୍ଦ ନ ହୋଇଥିବ ଆମେ ଚିନ୍ତା କରିପାରିବା ନାହିଁ ଏତେ ଦିନ ପର୍ଯ୍ୟନ୍ତ ତାଙ୍କର ମୁହଁରୁ କଥା ଶୁଣିପାରିନଥିଲେ ପ୍ରଥମଥର ପାଇଁ କହିଲେ ଅମ୍ବ ତାତ ଭଗବାନ ନିଜେ ତାଙ୍କୁ ସମ୍ବୋଧନ କରୁଛନ୍ତି ତେଣୁ ତାଙ୍କର କେତେ ଆନନ୍ଦ ନ ହେବ ତେଣୁ ସନାତନ ଗୋସ୍ୱାମୀ କହୁଛନ୍ତି ଯେ ସାତତର୍ଷଭ ବୋଲି କୁହାଗଲା ସାତତର୍ଷଭ କହିଲେ ଭକ୍ତବର୍ଗ ପରିପାଳକ ଇତି ଅର୍ଥ ଭକ୍ତମାନଙ୍କୁ ଅନେକ ଭକ୍ତ ଅଛନ୍ତି ଆପଣମାନେ ମଧ୍ୟ ଭଗବାନଙ୍କ ଭକ୍ତ ଆପଣମାନଙ୍କୁ ସେ ପାଳନ କରୁଛନ୍ତି ପରିପାଳକ ଇତି ଅର୍ଥ ସାତତର୍ଷଭ ହେ ଅମ୍ବ ହେ ତାତ ଇତି ଏବଂ ସମ୍ବୋଧନେନ ତୌ ପ୍ରିଣୟନ କିମ୍ବା ସ୍ୱୟଂଭବ ହୃଷ୍ୟନ୍ ସିଏ ମଧ୍ୟ ଯେତେବେଳେ ପିତାମାତା ବୋଲି ଡାକୁଛନ୍ତି ସେତେବେଳେ ମଧ୍ୟ ସିଏ ମଧ୍ୟ ନିଜେ ଆନନ୍ଦିତ ହୋଇଯାଉଛନ୍ତି ପିତାମାତା ବୋଲି ଡାକୁଛନ୍ତି ଏବଂ ଏମାନେ ମଧ୍ୟ ବସୁଦେବ ଏବଂ ଦେବକୀ ଯେତେବେଳେ ଶୁଣୁଛନ୍ତି ସେ କଥା ହେ ଅମ୍ବ ହେ ତାତ ସେତେବେଳେ ମଧ୍ୟ ସେମାନେ ବହୁତ ଆନନ୍ଦିତ ହୋଇଯାଉଛନ୍ତି ତାଙ୍କର ଆନନ୍ଦ ଆମେ କହିପାରିବା ନାହିଁ ଶବ୍ଦ ଦ୍ୱାରା ଆମେ ବର୍ଣ୍ଣନା କରିପାରିବା ନାହିଁ ତାଙ୍କର ଯେଉଁ ଆନନ୍ଦ ରହିଛି ତେଣୁ ଜୀବଗୋସ୍ୱାମୀ ତାଙ୍କର କ୍ରମ ସନ୍ଦର୍ଭରେ କହୁଛନ୍ତି ପୂର୍ବ ମୋଚେଇତ୍ୱା ଗୃହମେବ ପ୍ରସ୍ତାପିତ ତୌ ଆଗତିଏ ତ୍ୟର୍ଥ କଂସାଦି ସଂସ୍କାରାର୍ଥଂ ଅନ୍ୟ ନିୟୋଜିତ ଭାବ ସାଙ୍ଗେ ସାଙ୍ଗେ ସେଇଠି କହୁନାହାନ୍ତି ତେଣୁ ସେ ପ୍ରଥମେ ତାଙ୍କୁ ବନ୍ଧନ ମୁକ୍ତ କଲେ ତାଙ୍କୁ ଗୃହକୁ ନେଲେ ଗୃହକୁ ନେଇକିରି ଗୃହରେ ରଖି ତାପରେ ଏସବୁ ଆଲୋଚନା ଚାଲିଛି ସେଠୁ ଆସି କଂସଙ୍କର ସଂସ୍କାର ବ୍ୟବସ୍ଥା କରିଦେଲେ ସିଏ କୃଷ୍ଣ ସଂସ୍କାର ବ୍ୟବସ୍ଥା କରିକିରି ତାପରେ ବର୍ତ୍ତମାନ ଘରେ ଯାଇ ତାଙ୍କର ଏଇସବୁ କଥା ଆଲୋଚନା ଚାଲିଛି, ସେ ବନ୍ଦୀଶାଳରେ କଥା ଆଲୋଚନା ହେଉନାହିଁ। ଯିବ ଗୋସ୍ୱାମୀ ଏଇଟା ଯଦି ନ କହିଥାନ୍ତେ ମୁଁ ଭାବୁଥିଲି ସେଇ ବନ୍ଦୀଶାଳରେ ସବୁ କହୁଛନ୍ତି ବୋଲି, ଆଜି ପର୍ଯ୍ୟନ୍ତ ମୁଁ ଚିନ୍ତା କରୁଥିଲି ସେ ବନ୍ଦୀଶାଳରେ କଥା କହୁଛନ୍ତି ନା। ଏଠି କୁହାହେଉଛି ତାଙ୍କୁ ବନ୍ଧନ ମୁକ୍ତ କରି ତାଙ୍କୁ ନେଇକରି ଘରକୁ ଗଲେ, ଘରେ ଏସବୁ କଥା ଆଲୋଚନା ହେଉଛି। ତାପର ଶ୍ଳୋକରେ କୁହାଯାଉଛି, ତିନି ନମ୍ବର ଶ୍ଳୋକରେ ଯେ ନାସ୍ମତ୍ତୋ ଯୁବୟୋ ତାତ ନିତ୍ୟ ଉତ୍କଣ୍ଠି ତୟୋରପି ବାଲ୍ୟପଗଣ୍ଡ କୈଶୋର ପୁତ୍ରାଭ୍ୟାମ ଅଭବନ୍ କ୍ୱଚିତ୍। ନାସ୍ମତ୍ତୋ ଯୁବୟୋ ତାତ, ତିନି ନମ୍ବର ଶ୍ଳୋକ ଏଠି କହୁଛନ୍ତି ହେ ତାତ ହେ ପିତ, ସେତେବେଳେ ପ୍ରଥମେ କହିଲେ ହେ ଅମ୍ବ ହେ ତାତ, ପୁଣି କହୁଛନ୍ତି ହେ ତାତ ହେ ପିତ। ଅସ୍ମତ ଅସ୍ମତ କହିଲେ ଅସ୍ମାନ ନିମିତ୍ତଂ ଆମ ପାଇଁ, ଆମେ ଦୁଇ ଜଣଙ୍କ ପାଇଁ କହୁଛନ୍ତି ସେ ଅସ୍ମାନ ନିମିତ୍ତଂ ନିତ୍ୟୋତ୍କଣ୍ଠତୟୋ ନିତ୍ୟ ଉତ୍କଣ୍ଠିତୟୋ ନିତ୍ୟାନ୍ ଉଦ୍ବିଗ୍ନୟୋ ଅପି ଯୁବୟୋ ପୁତ୍ରାଭ୍ୟାମ ଆବଭ୍ୟାମ କୃତ୍ୱା କ୍ୱଚିତ୍ କଦାଚିତ ବି ବାଲ୍ୟ ପୌଗଣ୍ଡ କୈଶୋରା ବାଲ୍ୟାଦି ତତ୍ତଦ୍ ଅବସ୍ଥାନୁ ଭବ ସୁଖାନି ନ ଅଭବନ୍। ଆମ ଦୁଇଜଣଙ୍କ ପାଇଁ ତମେ ଅସ୍ମଦ ଆମ ପାଇଁ ପିତ୍ୟ ନିତ୍ୟ ଉତ୍କଣ୍ଠିତୟା, ସବୁବେଳେ ତମେ ଉତ୍କଣ୍ଠାରେ ରହିଥିଲ, କେମିତି ଆମ ପିଲାମାନେ ଥିବେ କେମିତି ରହିଥିବେ କ'ଣ ହେବ ଏଇଭଳିଆ ନିତ୍ୟ ଉତ୍କଣ୍ଠାରେ ରହିଥିଲା ତମର ରହିଥିବ ରହିଛି। ଅପି ଯୁବୟ ପୁତ୍ର ଅଭ୍ୟାମ, ତେଣୁ ଆମେ ଆମେ ଯେଉଁ ଦୁଇଜଣ ରହିଛୁ ଦୁଇଜଣଙ୍କର କୃଷ୍ଣ ଏବଂ ବଳରାମ ଏ ଦୁଇଜଣଙ୍କର କ୍ୱଚିତ୍ ବାଲ୍ୟ ପୌଗଣ୍ଡ କୈଶୋରା ବାଲ୍ୟ ବୟସ, ବାଲ୍ୟ ବୟସ କହିଲେ କୁମାର ବୟସ, ଏକରୁ ପାଞ୍ଚ ପ୍ରଥମରୁ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ହେଉଛି କୁମାର ବୟସ, ଛଅରୁ ଦଶ ହେଉଛି ପୌଗଣ୍ଡ ବୟସ, ଏଗାରରୁ ପନ୍ଦର ହେଉଛି କୈଶୋର ବୟସ, ବର୍ତ୍ତମାନ ପାଖାପାଖି ଏଗାର ବର୍ଷ ହୋଇଗଲାଣି ଭଗବାନଙ୍କୁ। ତେଣୁ ସେ କହିଲେ ଯେ ଆମର ବାଲ୍ୟ ପୌଗଣ୍ଡ କୈଶୋରା ନ ଅଭବନ୍, ତମେ ଆମେ ଦେଖିପାରିଲ ନାହିଁ ଏ ଲୀଳାକୁ, ଆମେ ଯେଉଁ ଏଇ ଅବସ୍ଥାର ତମେ ଦେଖିପାରିଲ ନାହିଁ, ଏଥିରୁ ତମେ ଆମେ ତମେ ଦେଖିପାରିଲ ନାହିଁ ସେ ଶୋଭା ପ୍ରାପ୍ତ ହୋଇପାରିଲ ନାହିଁ ବା ଦେଖିପାରିଲ ନାହିଁ ଏଇଭଳି ଭାବରେ ଆମେ କହିବା। ତେଣୁ ଏଠି କୁହାଯାଉଛି ଯେ ତଥା ସପ୍ତମୀ ମାସେ ଚୈତ୍ରେ କୃଷ୍ଣ ତ୍ରୟୋଦଶ୍ୟା ମଥୁରାଗମନ ଚତୁର୍ଦ୍ଦଶ୍ୟା କଂସବଦ୍ଧ ସପ୍ତମୀ ମାସେ, ସେଠି ଓଡ଼ିଆରେ ଲେଖା ହେଇଛି, ସେଠି ଭୁଲ୍ ଭାଲ ଅଛି, ସେଥିରେ ଟିକେ ଭୁଲ ଅଛି। ତ ସପ୍ତମୀ ମାସେ ଚୈତ୍ରେ କୃଷ୍ଣ ତ୍ରୟୋଦଶ୍ୟା, ଭଗବାନ ସେତେବେଳେ ଏଗାର ବର୍ଷ ହୋଇନଥିଲା, ଦଶ ବର୍ଷ ସାତ ମାସ ହୋଇଥିଲା, ଚୈତ୍ର କୃଷ୍ଣ ତ୍ରୟୋଦଶ୍ୟା, ଗତକାଲି ଯେଉଁ ହୋଇଥିଲା ତ୍ରୟୋଦଶୀ, ଚୈତ୍ର ହେଉଛି ଫାଲ୍ଗୁନ ଥିଲା, ଚୈତ୍ର କଣଟି କୁହାଗଲା ଫାଲ୍ଗୁନ ମାସ, ମୁଁ ଆଜି ପର୍ଯ୍ୟନ୍ତ କହି ଆସୁଥିଲି ଏଠି କ'ଣ ଚୈତ୍ର ବୋଲି କୁହାହେଉଛି, କେଉଁଟା ଠିକ୍ ଯାହା ହଉ, ଏଇ କୃଷ୍ଣ ତ୍ରୟୋଦଶୀରେ ସେ ଆସିଲେ ମଥୁରାକୁ ଆସିଲେ, ଚତୁର୍ଦ୍ଦଶୀରେ କଂସବଦ୍ଧ କଲେ, ତତ୍ର ଦଶ ବର୍ଷ ଦୁ ଶେଷ କୈଶୋରଂ ତତ୍ରୈବ ନିତ୍ୟ ସ୍ଥିତ ସର୍ବକାଳମେବ ତସ କୈଶୋରମେବ ଜ୍ଞାନ। ତେଣୁ ଏଗାରରୁ ଯେଉଁ ରହିଛି ଏଇଟା କୈଶୋର ବୟସ ରହିଛି, ଏଇଟା ଦେଖିବା ଆମେ ଆମେ ତ ଯାହା ମନେ ପଡ଼ୁଛି ଫାଲ୍ଗୁନ ମାସ ବୋଲି କୁହାଯାଉଛି, ଏଠି ଚୈତ୍ର ମାସ କୁହାଯାଉଛି, କିଏ କହୁଥାଇପାରନ୍ତି ଅଲଗା ହୋଇଥାଇପାରେ। ତେଣୁ ଏଠି ସନାତନ ଗୋସ୍ୱାମୀ କହୁଛନ୍ତି ହେ ତାତେ ଇତି ପ୍ରଧାନା, ବିଶେଷ ଭାବରେ ତାଙ୍କ ପିତାଙ୍କୁ ସମ୍ବୋଧନ କରୁଛନ୍ତି, ତାତେ ଇତି ପ୍ରଧାନାତ୍ ଏଠି କହୁଛନ୍ତି ବୈଷ୍ଣବ ତୋଷଣୀ, ବୈଷ୍ଣବ ତୋଷଣୀ ହେଉଛି ଜୀବ ଗୋସ୍ୱାମୀ ଏବଂ ଭକ୍ତିରସାମୃତ ସିନ୍ଧୁ ଆନନ୍ଦ ବୃନ୍ଦାବନ ଚମ୍ପୁ ଇତ୍ୟାଦିରୁ ପୂର୍ବ ମହାଜନଗଣମାନେ ଏ କଥା କହୁଛନ୍ତି ଯେ ତିନି ବର୍ଷ ଚାରି ମାସ ବୟସ ପର୍ଯ୍ୟନ୍ତ ଏଇଟା କୁମାର ବୟସ ବୋଲି କୁହାଯାଉଛି, ସାଧାରଣତଃ ପଞ୍ଚମ ବର୍ଷ ପର୍ଯ୍ୟନ୍ତ କୁମାର ବୟସ ହେବା କଥା, କିନ୍ତୁ ଆଙ୍କ କେସ୍ରେ ଅଲଗା, ତିନି ବର୍ଷ ଚାରି ମାସ ଏଇଟା ହେଉଛି କୁମାର ବୟସ। ତିନି ବର୍ଷ ଚାରି ମାସ ସିଏ ଥିଲେ ଗୋକୁଳରେ ଥିଲେ। ତାପରେ ଏହି ସମୟ ଶ୍ରୀକୃଷ୍ଣ ଗୋକୁଳରେ ମହାବନରେ ଥିଲେ, ଯେଉଁଠି ପ୍ରଥମେ ରହିଥିଲେ ଗୋକୁଳରେ, ଯେଉଁଠି ବସୁଦେବ ନେଇ ଛାଡ଼ିକି ଆସିଥିଲେ। ତାପରେ ଛଅ ବର୍ଷ ଆଠ ମାସ, ଏଇଟା ହେଉଛି ପୌଗଣ୍ଡ ବୟସ, ସାଧାରଣତଃ ଛଅରୁ ଦଶ ଏଇଟା ପୌଗଣ୍ଡ ବୟସ ହେବା କଥା, କିନ୍ତୁ ଭଗବାନ ଟିକିଏ ଆଗୁଆ ଆଗୁଆ ସବୁ ହୋଇଯାଉଥିଲା ତାଙ୍କର, ତେଣୁ ଛଅ ବର୍ଷ ଆଠ ମାସରୁ ପୌଗଣ୍ଡ ବୟସ ଆରମ୍ଭ ହୋଇଗଲା। ବୃନ୍ଦାବନ ସେ ଆସିଲେ, ବୃନ୍ଦାବନକୁ ପଳେଇ ଆସିଲେ, ଯେଉଁଠି ଭଗବାନ ଗୋବର୍ଦ୍ଧନ ଧାରଣ କରିଥିଲେ, ଗୋବର୍ଦ୍ଧନ ନିକଟରେ ଆସିଥିଲେ ବୃନ୍ଦାବନ। ରହିଛି ଗୋଟେ ସ୍ଥାନ ରହିଛି ବସୌତି, ଆପଣ ଯେଉଁ ଗୋବର୍ଦ୍ଧନରୁ ଯେତେବେଳେ ଯିବେ ବୃନ୍ଦାବନକୁ, ସେ ରାସ୍ତାରେ ପଡ଼ିବ ବସୌତି ଗୋଟେ ସ୍ଥାନ ରହିଛି, ସେଇଠି ସେ ରହିଥିଲେ ଭଗବାନ ସେହି ସମୟରେ। ତିନି ବର୍ଷ ଚାରି ମାସରୁ ଛଅ ବର୍ଷ ଆଠ ମାସ ପର୍ଯ୍ୟନ୍ତ ସେଇଠି ଥିଲେ। ତତ୍ପରେ ଦଶ ବର୍ଷ ପର୍ଯ୍ୟନ୍ତ କୈଶୋର ବୟସରେ ନନ୍ଦୀଶ୍ୱର ନନ୍ଦଗାଓଁକୁ ଯାଇଥିଲେ, ତାପରେ ସେ ଗଲେ। ତତ୍ପରେ ସପ୍ତମ ଚୈତ୍ର ମାସେ କୃଷ୍ଣ ତ୍ରୟୋଦଶୀ ତିଥିରେ ମଥୁରା ଆଗମନ କଲେ, ମଥୁରାକୁ ଗଲେ। ଚୈତ୍ର ବୋଲି କୁହାଯାଉଛି, ସେ ମୁଁ ଶୁଣୁଥିଲି ଫାଲ୍ଗୁନ ମାସ, ଯାହା ବି ହେଉ ସେ ତ୍ରୟୋଦଶୀ ତିଥିରେ ମଥୁରାକୁ ଗଲେ। ଏଇଭଳି ଭାବରେ ତାଙ୍କର ସବୁ ଲୀଳା ବୃନ୍ଦାବନରେ ଏତିକି ବର୍ଷ ରହିଥିଲା, ଦଶ ବର୍ଷ ସାତ ମାସ କେତେ ଦିନ ବୃନ୍ଦାବନରେ। ତେଣୁ ଚାରି ନମ୍ବର ଶ୍ଳୋକ କୁହାଯାଉଛି ଯେ ନ ଲବ୍ଧୋ ନ ଲବ୍ଧୋ ଦୈବ ହତୟୋର୍ ବାସୋ ନୌ ଭବତ୍ ଅନ୍ତିକେ ଜାମ ବାଲା ପିତୃଗେହେ ସ୍ଥା ବିନ୍ଦନ୍ତେ ଲାଳିତା ମୁଦମ୍ ବିନ୍ଦନ୍ତେ ଲାଳିତା ମୁଦମ୍। ତାର ଅର୍ଥ ହେଉଛି ଯେ କିଞ୍ଚ ଆବାମେବ ଦୈବ ଦୈବହୀନା ଇତ୍ୟାହ। ସେ କହୁଛନ୍ତି ଭଗବାନ ଏଭଳି ଭାବରେ କପଟ, ଆମେ କହିଲେ ନା ସନାତନ ଗୋସ୍ୱାମୀ କପଟ କଥା କହିବେ ଭଗବାନ ବର୍ତ୍ତମାନ ତାଙ୍କ ପିତାମାତାଙ୍କୁ ମୋହ ଉତ୍ପନ୍ନ କରିବା ପାଇଁ। ତେଣୁ ସିଏ କହୁଛନ୍ତି ମୁଁ ଆମେ ଦୈବହୀନ ଦୈବ ଅଧୀନରେ ରହିଯାଇଛୁ, ଦୈବହୀନା ବା ଦୁର୍ଭାଗା, ଏଇଭଳି ଭାବରେ ଆର ଅର୍ଥ ହେଉଛି। ଦୈବ ହତୟୋ ଦୈବ ହତୟୋ କହିଲେ ବିଧି ବିଡ଼ମ୍ବିତୟୋ, ଦୈବ ଆମକୁ ଏଭଳି ଭାବରେ କଲା ଦୁର୍ଦୈବ। ନଉ କହିଲେ ଆମ ଦୁଇ ଜଣଙ୍କର ଆବହୋ, ଭବଦନ୍ତିକେ କହିଲେ ଭବତୋ ସମୀପେ ଆପଣଙ୍କ ନିକଟରେ ଆମେ ରହିବା ପାଇଁ ସୌଭାଗ୍ୟ ଆମକୁ ନଥିଲା। ବାସ ସ୍ଥିତିରପି ନ ଲବ୍ଧ, ଏ ଦୈବମାନଙ୍କ ଦେବତାମାନଙ୍କ ଦ୍ୱାରା ଏଇଭଳି ଭାବରେ ଆମେ ଆପଣମାନଙ୍କ ପାଖେ ଆପଣ ପିତାମାତାଙ୍କ ପାଖରେ ରହିପାରିଲୁ ନାହିଁ। ନ ପ୍ରାପ୍ତ ପିତୃ ଗେହସ୍ଥା ପିତୃଗୃହସ୍ଥିତା ଲାଳିତା ବାଲ୍ୟ ଯା ମାଂ ଯା ମୁଦଂ। ପିତାମାତାମାନେ ଯେତେବେଳେ ପିଲାମାନଙ୍କୁ ଲାଳନ ପାଳନ କରନ୍ତି ଛୋଟ ବୟସରେ, ସେ ଯେଉଁ ସୁଖ ବିନ୍ଦନ୍ତେ, ସେମାନେ ଯେଉଁ ସୁଖ ପ୍ରାପ୍ତ ହୁଅନ୍ତି, ସା ମୁଦମପି ନ ଲବ୍ଧୁଆ ଇତି ଶେଷ। ତେଣୁ ପିଲାମାନେ ମଧ୍ୟ ସେ ଆନନ୍ଦ ପ୍ରାପ୍ତ ହୋଇପାରିଲାନି, ମାତା ପିତାମାତା ମଧ୍ୟ ସେ ଆନନ୍ଦ ପ୍ରାପ୍ତ ହୋଇପାରିଲେ ନାହିଁ। କିନ୍ତୁ ପିଲାମାନେ ତ ଆଉ ଗୋଟେ ପିତାମାତାଙ୍କ ପାଖରେ ରହିଥିଲେ, ତାଙ୍କର ସେ ଆନନ୍ଦରେ ସେ ପ୍ରାପ୍ତ ହେଲେ, କିନ୍ତୁ ଇଏ ଯେଉଁ ବସୁଦେବ ଦେବକୀ ଇଏ ଯେଉଁ ପିଲାମାନଙ୍କୁ ଲାଳନ ପାଳନରେ ଯେଉଁ ଆନନ୍ଦ ରହିଛି, ସେ ଆନନ୍ଦରୁ ସେମାନେ ବଞ୍ଚିତ ହେଲେ। ଏଇଭଳି କଥାର ଉଦ୍ଦେଶ୍ୟ ହେଉଛି ଏଇଟା, ଏଇଭଳି ଭାବରେ କହିବେ କିଞ୍ଚ ଆବାମେବ ଭାଗ୍ୟହୀନ ଇତ୍ୟାହ। ଆମେ ମଧ୍ୟ ଆମେ ଭାଗ୍ୟହୀନ, ଆପଣମାନଙ୍କର ପାଖରେ ରହିପାରିଲୁ ନାହିଁ, ଆମେ ଭାଗ୍ୟହୀନ, ଆମେ ଦୁର୍ଭାଗ୍ୟା, ଦୁର୍ଭାଗ୍ୟ ଆମର ଦୁର୍ଭାଗ୍ୟ ଆମେ ଆପଣମାନଙ୍କ ପାଖରେ ରହିପାରିଲୁ ନାହିଁ। ଦୈବ ହତୟୋ ହତଭାଗ୍ୟ ୟୋ ଭାଗ୍ୟହୀନ ପ୍ରାପ୍ତୟୋ ରୀତି ବାସ୍ତବ ଅର୍ଥ। ସରସ୍ୱତୀ ବି ତାର ଅର୍ଥ କରୁଛନ୍ତି ଏଇଭଳି ଭାବରେ, ଦୈବ ହତୟୋ କହିଲେ ହତଭାଗ୍ୟ ୟୋ ଭାଗ୍ୟହୀନ ପ୍ରାପ୍ତୟୋ, ଆମେ ହତଭାଗ୍ୟ ହେଲେ ମଧ୍ୟ ଆମେ ଆମେ ଆପଣଙ୍କୁ ପ୍ରାପ୍ତ ହେଲୁ, ତାର ବାସ୍ତବ ଅର୍ଥ ହେଉଛି ଏଇଟା। ବାଲ୍ୟାଂ ମାଂ ଯାଂ ମୁଦଂ ବିଦନ୍ତେ ସାଚ ନ ଲବ୍ଧେତି ଶେଷ। ଛୋଟ ପିଲାମାନେ ଯେଉଁ ଆନନ୍ଦ ପ୍ରାପ୍ତ ହୁଅନ୍ତି ସେଇଟା ଆମେ ପ୍ରାପ୍ତ ହୋଇପାରିଲୁ ନାହିଁ, ନ ଲବ୍ଧେତି ଏତେ ଶେଷ, ପିତାମାତାଙ୍କ ଠାରୁ ଦୂରେଇ ଯାଇଛୁ ଆମେ, ତେଣୁ ସେ ଆନନ୍ଦ ଆମେ ପ୍ରାପ୍ତ ହୋଇପାରୁ, ଯଦିଓ ସେ ନନ୍ଦ ଯଶୋଦାଙ୍କ ପାଖରେ ଥିଲେ, କିନ୍ତୁ ଏଠି ବସୁଦେବ ଦେବଙ୍କୁ ସେ କଥା କହିଲେ ତୁମର ସଙ୍ଗ ଆମେ ପ୍ରାପ୍ତ ହୋଇପାରିଲୁ ନାହିଁ, ସୁଖ ସେ ସୁଖଟା ପାଇପାରିଲୁ ନାହିଁ। ଅହୋବତ ଏତାଦୃଶ ଅପ୍ରୟୋଜନୀୟ ପୁତ୍ରୟୋ, ଆମ ଭଳି ଅପ୍ରୟୋଜନ ପୁତ୍ର ଆମେ ଆପଣଙ୍କର ସେବା କରିପାରିଲୁ ନାହିଁ। ତେଣୁ ପାଞ୍ଚମ ସମୟରେ ଶୁକ୍ର କୁହାଯାଉଛି, ସର୍ବାର୍ଥ ସମ୍ଭବ ଦେହୋ ଜନିତା ପୋଷିତା ଯତ ନ ତୟୋର୍ଜାତି ନିର୍ବେଶଂ ପିତୃର୍ମର୍ତ୍ତ୍ୟ ସତାୟୁଷା। ସର୍ବାର୍ଥ ସମ୍ଭବ, ସର୍ବେଷାଂ ଧର୍ମାଦି ଅର୍ଥାନାଂ ସମ୍ଭବ ଯସ୍ମିନ୍ ସ, ଧର୍ମ ଅର୍ଥ କାମ ମୁଖ୍ୟ ଇତ୍ୟାଦି ଯେଉଁ ସବୁ ରହିଛି ସେଇଟା ଏ ଦେହ ଏ ଶରୀରରେ ଆମେ ପ୍ରାପ୍ତ ଇଦଂ ଶରୀରଂ ଯତ ଯାଭ୍ୟାଂ ପିତୃ ମାତୃଭ୍ୟାଂ ଜନିତ। ଆମେ ଏ ଶରୀର କେମିତି ପ୍ରାପ୍ତ ହେଇଛେ ନା ଆମ ପିତାମାତାଙ୍କ ଠାରୁ ପ୍ରାପ୍ତ ହେଇଛେ, ଉତ୍ପାଦିତ ପୋଷିତ ସେମାନେ ପାଳନ କରନ୍ତି ରକ୍ଷା କରନ୍ତି, ମର୍ତ୍ତ୍ୟ କହିଲେ ମନୁଷ୍ୟମାନଙ୍କର, ସତାୟୁଷା ଶହେ ଜନ୍ମ ଧରିକି ମଧ୍ୟ ଶହେ ବର୍ଷ ଧରିକି ମଧ୍ୟ ତୟୋ ପିତୃ ନିର୍ବେଶଂ ନ ଜାତି। ସେ ପିତାମାତାଙ୍କ ଋଣରୁ ସେ ମୁକ୍ତ ହୋଇପାରିବେନି, ଶହେ ବର୍ଷ ଧରିକିରି ତାଙ୍କର ସେବା କଲେ ମଧ୍ୟ ସେଠୁ ଉଦ୍ଧାର ସେ ଋଣରୁ ମୁକ୍ତ ହୋଇପାରିବେ ନାହିଁ, ଏଭଳି ଭାବରେ ଭଗବାନ କହୁଛନ୍ତି। ତେଣୁ ସର୍ବେଷାଂ କହିଲେ ଧର୍ମାଦି ଅର୍ଥାନାଂ ସମ୍ଭବ ଯସ୍ମିନ୍ ସ ଦେହ ଯତୋ ଯାଭ୍ୟାମ୍। ଆମେ ଏଇ ଯେଉଁ ଶରୀର ପ୍ରାପ୍ତ ହୋଇଛେ ପିତାମାତାଙ୍କର କୃପାରୁ ଆମେ ପ୍ରାପ୍ତ ହୋଇଛେ, ତେଣୁ ତାଙ୍କ ପାଖେ ଆମେ ଋଣୀ ରହୁଛୁ। ତେଣୁ ଏ ଋଣରୁ ମୁକ୍ତ ହେବା ପାଇଁ ଆମେ ଶହେ ବର୍ଷ କାଳ ଯଦି ତାଙ୍କର ସେବା କଲେ ମଧ୍ୟ ଆମେ ଋଣରୁ ମୁକ୍ତ ହୋଇପାରିବା ନାହିଁ, ନିବେଶାମ କହିଲେ ଅନୁଋଣମ୍, ଋଣରୁ ମୁକ୍ତ ହୋଇପାରିବା ନାହିଁ। ତେଣୁ ଓଡ଼ିଆରେ କ'ଣ କୁହାଯାଇଛି ସେଥିରେ, ଆଚ୍ଛା ଆଚ୍ଛା ସୁଦର୍ଶନ କହୁଛନ୍ତି, କାମ ହାନି ଯାତେ ଦି ଉକ୍ତମ ଦ୍ୱୟନ ଯୁନ ଧର୍ମାନି ଅର୍ପି ଯାତେ ଦି ଆହ ପୁନଃ ତା ପୂର୍ବରୁ ଯେଉଁ କହିଲେ କାମ ହାନି ଧର୍ମ ଅର୍ଥ କାମ ମୁଖ୍ୟ ଯେଉଁ ଚାରୋଟି ଜିନିଷ ରହିଛି ଯେଉଁ କହିଲେ ପ୍ରଥମେ କହିଲେ କାମ ହାନି ତାପରେ ବର୍ତ୍ତମାନ ଧର୍ମ ହାନି କଥା କହୁଛନ୍ତି। ଧର୍ମ ଅର୍ଥ କାମ ଯେଉଁ ରହିଛି ନା ସର୍ବେତାଙ୍ଗ ପିତାଙ୍କ ପାଖରେ ରହିଲେ ତାଙ୍କର କାମନା ପୂର୍ଣ୍ଣ ହେବ, କିନ୍ତୁ ଯେହେତୁ ରହିନାହାନ୍ତି ତାଙ୍କର କାମନା ପୂର୍ଣ୍ଣ ହୋଇପାରୁନାହିଁ। ଆଉ ଏଠି କହୁଛନ୍ତି ଧର୍ମ ହାନି ହୋଇଗଲା, ପିତାମାତାଙ୍କର ଯେଉଁ ସେବା କରିବା କଥା ବା ପିତାମାତା ଯେଉଁମାନେ ତାଙ୍କୁ ଯେଉଁ ଲାଳନ ପାଳନ କରିବା କଥା ସେ ଧର୍ମରୁ ସେମାନେ ବଞ୍ଚିତ ହେଲେ। ଏଇଭଳି ଭାବେ ଧର୍ମ ଆଦି ଅର୍ଥାନ୍, ଧର୍ମ ଆଦି କହିଲେ ଧର୍ମ ଅର୍ଥ କାମ ମୁଖ୍ୟ ଏଇଭଳି ଭାବରେ। ତେଣୁ ସନାତନ ଗୋସ୍ୱାମୀ କହନ୍ତି ପୋଷିତ ଇତି ସାମାନ୍ୟତଃ ପିତୃ ସ୍ୱଭାବପେକ୍ଷା, ପୋଷିତ ପିଲାମାନେ ପିତାମାତା ତାଙ୍କ ପାଳନ କରନ୍ତି ପୋଷିତ ଏ ସାମାନ୍ୟ ଭାବରେ କୁହାଯାଉଛି। ତତ୍ଵ ଅନୁସାରେ କ'ଣ ନା ଶ୍ରୀ ନନ୍ଦ ଯଶୋଦାକୃତ ପୋଷଣାଭିପ୍ରାୟଣ, ନନ୍ଦ ଯଶୋଦା ତାଙ୍କୁ ପୋଷଣ କରୁଥିଲେ ନା ଆଉ ସେ କ'ଣ ତାଙ୍କୁ ଲାଳନ ପାଳନ କରୁନଥିଲେ ନନ୍ଦ ଯଶୋଦା। ଯତ ମର୍ତ୍ତ୍ୟ ମରଣ ଧର୍ମା, ମର୍ତ୍ତ୍ୟ ଶବ୍ଦ କହିବାର ଅର୍ଥ ହେଉଛି ଜଣେ ଭୌତିକ ଜଗତକୁ ଆସିମାନେ ସେ ମୃତ୍ୟୁବରଣ କରିବେ ମରଣ ଧର୍ମା, ତଥାପି ସତବର୍ଷ ମାତ୍ର ଆୟୁଷା ବିଶିଷ୍ଟ, ଜଣେ ଆସୁଛି ମାନେ ଶହେ ବର୍ଷ ବଞ୍ଚୁଛି, ସିଏ ଶହେ ବର୍ଷ ଆୟୁଷ ରଖାହେଇଛି, ସେ ଶହେ ବର୍ଷ କାଳ ମଧ୍ୟ ସେବା କଲେ ମଧ୍ୟ ସେ ଋଣରୁ ମୁକ୍ତ ହୋଇପାରିବ ନାହିଁ। ତେଣୁ ଛଅ ନମ୍ବର ଶୁକ୍ଳ କହୁଛି, ଯସ୍ତୟୋର୍ ଆତ୍ମସକଳ୍ପ ଆତ୍ମନା ଚ ଧନେନ ଚ ବୃତ୍ତିମ୍ ନ ଦଦ୍ୟାତ୍ ତମ୍ ପ୍ରେତ୍ୟ ସ୍ୱ ମାଂସମ୍ ଖାଦ୍ୟନ୍ତି। ତେଣୁ ଯହ ଆତ୍ମଜ ଯେଉଁମାନେ ପୁତ୍ର କଳ୍ପ କହିଲେ ସମର୍ଥ, ସମର୍ଥ ଥାଇକିରି ଆତ୍ମନା ଚ ଦେହେନ ଚ ଦେହର ସମର୍ଥ ରହିଛି, ଧନେନ ଚ ଧନ ମଧ୍ୟ ରହିଛି, ତୟୋ କହିଲେ ପିତୃ ବୃତ୍ତିମ ଜୀବିକା ନ ଦଦ୍ୟାତ୍, ତାଙ୍କ ପିତାଙ୍କୁ ପାଳନ କରନ୍ତି ନାହିଁ, ତଂ ସେଇ ପୁତ୍ର ହେଉଛି ପ୍ରେତ୍ୟ, ମୃତ୍ୟୁ ପରେ ସେ ତା'ର ଲୋକନ୍ତରେ ଯମଦୂତ ତାହା ସ୍ୱମାଂସଂ ଖାଦୟନ୍ତି ହି, ଯମଦୂତ ମାନେ ତାଙ୍କର ସେ ଯେଉଁ ଶରୀର ପ୍ରାପ୍ତ ହେବେ ତାଙ୍କ ସେଇ ଶରୀରରୁ ମାଂସ କାଟିକି ଖୁଆଇବେ ତାଙ୍କୁ, ସ୍ୱମାଂସଂ ଖାଦୟନ୍ତି ହି, ନିଜେ ନିଜର ମାଂସ ଖାଇବେ। ଏ ଗୋଟେ ନର୍କ ରହିଛି, 28 ନର୍କ ଭିତରେ ଗୋଟେ ନର୍କ ରହିଛି, ଯିଏ ନିଜ ଶରୀରରୁ ମାଂସ କାଟି ସେମାନେ ଖାଇବେ, ଆଉ କିଛି ଅନ୍ୟ ଖାଇବାକୁ କିଛି ନାହିଁ, ଏଭଳିଆ ବ୍ୟବସ୍ଥା କରାଯିବ। ତେଣୁ ଏଠି କୁହାଯାଉ ଜସ୍ତୁ କଳ୍ପ ସମର୍ଥ ଶାସ୍ତ୍ରବିଧିନା, କଳ୍ପ କହିଲେ ସମର୍ଥ, ଅସମର୍ଥ ବ୍ୟକ୍ତିଙ୍କ କଥା ଅଲଗା କଥା, ଯଦି ସମର୍ଥ ଥାଇକିରି ଯଦି ସେବା ନ କଲେ ଦାତୁଂ ଯୋଗ୍ୟଂ, ତାଙ୍କ ପିତାମାତାଙ୍କୁ ସେ ସେବା କରିବା ଯୋଗ୍ୟ ରହିଛି, ଶରୀର ରହିଛି, କର୍ମ ବର୍ତ୍ତମାନ ସ୍ଥିତ ଇତି ଯାବତ୍, ସେ ଥାଇକିରି ମଧ୍ୟ ଯଦି ସେ ନ କଲେ, ପିତାମାତାଙ୍କ ସେବା ନ କଲେ, ତାହେଲେ ଏଇ ଫଳ ଭୋଗିବାକୁ ପଡ଼ିବ। ବୃତ୍ତିଙ୍କର ଜୀବିକାଂ ତଂ ପ୍ରତ୍ୟ ମୃତ୍ୟୁଆ ବର୍ତ୍ତମାନ ଯମଦୂତା ସ୍ୱସ୍ୟ ତସିବ ମାଂସଂ ବରାତ୍ ତତ୍ ଖାଦେଇତି, ସେ ଚାହୁଁନଥିବେ କିନ୍ତୁ ଜବରଦସ୍ତି କହିବେ ନା ତୁମେ କାଟିକି ଖାଅ ତୁମ ନିଜ ମାଂସକୁ, ଯମଦୂତମାନେ ସେଇଠି ରହିକି ସେଇଟାକୁ ଏନସିଓର କରାଇବେ, ସେ ନିଜେ ନିଜେ ମାଂସ କାଟି ଖାଇବେ, କେତେ କଷ୍ଟ ନ ହେଉଥିବ ତାଙ୍କୁ। ଏଇଭଳି ଭାବରେ ଗୋଟେ ରହିଛି ନର୍କ ରହିଛି, 6 ଶ୍ଳୋକରେ କୁହାଯାଉଛି। ସନାତନ ଗୋସ୍ୱାମୀ କହୁଛନ୍ତି ଚକାରାଭ୍ୟାମ ଦ୍ୱୟୋରପି ପ୍ରାଧାନ୍ୟ ଦୋତ୍ୟତେ, କଳ୍ପ ଇତି ରୋଗାଧୀନ ଅସମର୍ଥ, ଯେଉଁମାନେ ଚକାରରେ ଅଛଉଛି କ'ଣ ନା ଶରୀର ସମର୍ଥ ରହିଛି ଏବଂ ଧନ ବି ରହିଛି, ଶରୀର ମାଧ୍ୟମରେ ତାଙ୍କର ସେବା କରିବେ, ଧନ ମାଧ୍ୟମରେ ତାଙ୍କର ସେବା କରିବା କଥା, ଏବଂ କଳ୍ପ କହିଲେ ସେ ସମର୍ଥ ହୋଇଥିବେ, ରୋଗ ଆଦି ସବୁ ରହିଛି, ଅସମର୍ଥ ହେଲେ ତାଙ୍କ କଥା ଛଡ଼ାଅ, ସେମାନେ ତାଙ୍କୁ ନ ସେ ସେବାକୁ ନ କରିପାରିଲେ କିଛି ଅସୁବିଧା ନାହିଁ, କାରଣ ତାଙ୍କର ସାମର୍ଥ୍ୟ ନାହିଁ, ସେ କ'ଣ ସେବା କରିବେ। ଏଇଭଳି ଭାବରେ ଆମେ କେତେ ପ୍ରଥମ ଶ୍ଳୋକ 1-11 ପର୍ଯ୍ୟନ୍ତ ଅଛି ନାହିଁ କି, ଭଗବାନ କହିବେ ତାଙ୍କ କଥା କହିବେ। ହଁ, ତାପରେ ଶ୍ଳୋକରେ କହୁଛନ୍ତି ମା, ଆଚ୍ଛା ଆଜି ତ କୌଣସି ଇଏ ନାହିଁ ଆଉ, ମହାପ୍ରସାଦ ଗୋବିନ୍ଦ ଭଗବାନ ନାହିଁ ଆଉ, ଟିକେ ଡେରି ହେଲେ ଚଳିବ, ପୂଜା ସରିଲା ପରେ ଯିବା। ମାତରଂ ପିତରଂ ବୃଦ୍ଧଂ ଭାର୍ଯ୍ୟାଂ ସାଧ୍ୱୀଂ ସୁତଂ ଶିଶୁଂ ଗୁରୁଂ ବିପ୍ରଂ ପ୍ରପନ୍ନଂ ଚ କଳ୍ପୋ ବିଭ୍ର ସୁସନ୍ ମୃତ ସୁସନ୍ ମୃତ ଅପି ଚ ମାତରଂ ପିତରଂ ବୃଦ୍ଧଂ, ଖାଲି ମା' ଏବଂ ପିତାଙ୍କ କଥା କୁହାଯାଉନି, ବୃଦ୍ଧଂ ଯେ ଘର ଭିତରେ ଯେ ବୃଦ୍ଧ ବ୍ୟକ୍ତି ରହିଛନ୍ତି, ସାଧ୍ୱୀଂ ଭାର୍ଯ୍ୟାଂ ସାଧ୍ୱୀ ସ୍ତ୍ରୀ ପତିପରାୟଣା ସ୍ତ୍ରୀ ପତ୍ନୀ, ଶିଶୁଂ ଛୋଟ ପିଲା ସୁତଂ, ଏବଂ ଗୁରୁଂ ଗୁରୁଙ୍କୁ ମଧ୍ୟ, ବିପ୍ରଂ କହିଲେ ବ୍ରାହ୍ମଣ, ପ୍ରପନ୍ନଂ ଚ ଯେ ତାଙ୍କ ଶରଣରେ ଆସିଛନ୍ତି, ପ୍ରପନ୍ନଂ ଆଶ୍ରିତଂ ଜନଂ ଚ ଅଭିବ୍ରତ କହିଲେ ତାଙ୍କୁ ସେ ପାଳନ କରିବେ, ଅପୁଷ୍ଣନ ଯଦି ପାଳନ ନ କଲେ ପୋଳନ ପାଷଣ ପୋଷଣ ନ କଲେ, କଳ୍ପ ସମର୍ଥ ଜନ ସମର୍ଥ ଥାଇକି ଯଦି ନ କଲେ, ଶ୍ୱସନ ମୃତ ଶ୍ୱସନ କହିଲେ ସେ ନିଶ୍ୱାସ ନେଉଛନ୍ତି, ଜୀବିତ ରହିଛନ୍ତି କିନ୍ତୁ ତଥାପି ସେ ମୃତ ବୋଲି କୁହାଯାଏ, ମୃତ ତୁଲ୍ୟ ଶ୍ୱସନ ମୃତ୍ୟ ଶ୍ୱସନ ମୃତ ସେମାନେ, ଆମେ କହିଲେ ସେ ଜୀବିତ ଅଛି ମୃତ ବୋଲି ନା, ଶ୍ୱସନ ମୃତ ସେ ନିଶ୍ୱାସ ନେଉଛି ମାନେ ଜୀବିତ ଅଛି କିନ୍ତୁ ସେ ଜୀବିତ ଥାଇକି ମଧ୍ୟ ମୃତ ଭଳି, ତା'ର ଯେଉଁ ରହିଛି କର୍ତ୍ତବ୍ୟ ସେ ସମ୍ପାଦନ କଲା ନାହିଁ, ଜଣେ ମରିଗଲେ ଯେମିତି କିଛି କରିପାରିବ ନାହିଁ ସେଇଭଳି ଭାବରେ ଜୀବନ ଥାଇକି ମଧ୍ୟ ସେ ମୃତ, ଜୀବନ ବି ମୃତ ହିସ, ଏ ଗୋଟେ ଶ୍ଳୋକ ଅଛନ୍ତି ମଧ୍ୟ, ଜୀବନ ମୃତ ଶ୍ୱସନ ମୃତ ସେ କହିଲେ, ସେଇଟା କହିଲେ ଜୀବନ ମୁକ୍ତ କଥା କହିଲେ, ନେହ ଯତ୍ କର୍ମ ଧର୍ମାୟ ନ ବିରାଗାୟ କଳ୍ପତେ ନ ତୀର୍ଥପଦ ସେବାଇ ଜୀବନ ବି ମୃତ ହିସ, ହଁ ସେ ଜୀବନ ଜୀବନ ଥାଇକି ମଧ୍ୟ ମୃତ ହେଇକି ରହିଛି, ଜୀବନ ଥାଇକି ମଧ୍ୟ ମୃତ। ତେଣୁ ଏଠି ସନାତନ ଗୋସ୍ୱାମୀ କହୁଛନ୍ତି ସାଧ୍ୱୀ ପତିବ୍ରତାମ, ସାଧ୍ୱୀ ସ୍ତ୍ରୀ କହିଲେ ପତିବ୍ରତା, ଗୁର୍ବାଧୀନାଂଚ ସଦା ସର୍ବଦା ପୋଷ୍ୟତ୍ୱାତ୍, ଗୁରୁ ଆଦି ଏମାନଙ୍କୁ ସମସ୍ତଙ୍କୁ ପୋଷଣ କରିବା କଥା ସାଦୃଶଂ ବିଶେଷେଣ ନୋକ୍ତମ୍, ସେଇ ସଦୃଶ ଆଉ ଯିଏ ରହିଲେ ସେଇଭଳି ଭାବରେ ତାଙ୍କୁ ପୋଷଣ କରିବା କଥା। ଭାର୍ଯ୍ୟା ଦୈବତ୍ର ଦୃଷ୍ଟାନ୍ତତୟା ପ୍ରସଙ୍ଗସଙ୍ଗତୟା ଚୋକ୍ତା କଳ୍ପ ଇତି ପୁନରୁକ୍ତିଆ, ଏଠି କଳ୍ପ ଶବ୍ଦଟା ଦୁଇଥର ବ୍ୟବହାର କରାଯାଇଛି। କାହିଁକି କୁହାଗଲା ନା ଶକ୍ତ ସେବ ତତ୍ ପୋଷଣ ଦୋଷ, ତା ଉପରେ ପ୍ରାଧାନ୍ୟ ଦିଆଯାଉଛି, ତାଙ୍କର ଶକ୍ତି ରହିଛି କିନ୍ତୁ ସେ କଲେ ନାହିଁ, ପୋଷଣ କଲେ ନାହିଁ। ନ ତୁ ଅଶକ୍ତ ସ୍ୟ, ଯାହାର ଶକ୍ତି ନାହିଁ ତାଙ୍କ କଥା ଛାଡ଼ନ୍ତୁ, ଦୃଢ଼ ହେଇଛି ସେଇଟା ଦୃଢ଼ କରିବା ପାଇଁ ଏଇଟା କୁହାଯାଇଛି, ଦୁଇଥର କଳ୍ପ ଶବ୍ଦ ବ୍ୟବହାର କରାଯାଇଛି। ଇତି ସ୍ୱସ୍ୟ ଚ ଶ୍ରୀ ଦେବକ୍ୟା ଆଦି ପାଳନ ଦୋଷ ପରିହୃତ୍ୟ, ଦେବକୀ ଏବଂ କିଏ ବସୁଦେବ, ଯଦି କଥା ଉଠିବ ନା ଦେବକୀ ବସୁଦେବ, ସିଏ କ'ଣ ତାଙ୍କ ପିତାମାତାଙ୍କ ସେବା କରିପାରୁଥିଲେ? କିନ୍ତୁ ଦେବକୀ ବସୁଦେବ ସହିତ ବନ୍ଦୀ ହେଇକି ରହିଥିଲେ, ବନ୍ଦୀ ଅବସ୍ଥା ରହିଲେ ଆମେ ଗତକାଲି କହୁଥିଲୁ। ପ୍ରଥମ ପିଲା ଯେତେବେଳେ ଜନ୍ମ ହେଲା ସେବେଠୁ ଅଷ୍ଟମ ପିଲା ପର୍ଯ୍ୟନ୍ତ 7-8 ବର୍ଷ ବନ୍ଦୀ ହେଇକି ରହିଥିଲେ ଦେବକୀ ବସୁଦେବ, ତେଣୁ ସିଏ ତ ଅକଳ୍ପ, ସିଏ ତ ଅସମର୍ଥ ରହିଛନ୍ତି, ସିଏ କ'ଣ ଆଉ କାହାର ସାହାଯ୍ୟ କରିପାରିବେ, ସେବା କରିପାରିବେ? ତାଙ୍କର ପିତା ରହିଛନ୍ତି, ସୁରସେନ ରହିଛନ୍ତି ନା, ସୁରସେନ ବି ରହିଛନ୍ତି ସେଠି, ତାଙ୍କ ଗୃହରେ ଅଛନ୍ତି, କିନ୍ତୁ ସିଏ ତାଙ୍କ ପିତାମାତାଙ୍କର ସେବା କରିପାରୁନାହାନ୍ତି। କିନ୍ତୁ ସେଇଟା ଶକ୍ତି ତାଙ୍କର ନାହିଁ, ସେ ଅସମର୍ଥ ରହିଛନ୍ତି, ତେଣୁ ତାଙ୍କର କୌଣସି ଦୋଷ ନାହିଁ, କହିବାର ଉଦ୍ଦେଶ୍ୟ ହେଉଛି ଏଇଟା। ତେଣୁ ତନ୍ ନାବ କଳ୍ପୟୋଃ 8 ନମ୍ବର ଶ୍ଳୋକରେ କୁହାଯାଉଛି, ମହାତ୍ମା ପିତାଙ୍କର ନାଇଁ କି, ତାହେଲେ ତନ୍ ନାଉ ଅକଳ୍ପୟୋଃ କଂସାନ୍ ନିତ୍ୟମ ଉଦ୍ବିଗ୍ନ ଚେତସଃ ମୋଘମ ଏତେ ବ୍ୟତିକ୍ରାନ୍ତା ଦିବସା ବାମ ଅନର୍ଚ୍ଚତ ହୋ। ତନ୍ କ'ଣ ହେଲା ନା ତତ୍ ତସ୍ମାତ୍, ସେଥିପାଇଁ ବର୍ତ୍ତମାନ କନକ୍ଲୁଜନ୍ ଦେଲେ, ତସ୍ମାତ୍ ଅକଳ୍ପୟୋଃ ଅସମର୍ଥ ହୋ, ଯେଉଁମାନଙ୍କ ସମର୍ଥ ନାହିଁ, ନିତ୍ୟଂ କଂସାତ୍ ଉଦ୍ବିଗ୍ନ ଚେତସ, ସବୁବେଳେ ସେ କଂସ ପ୍ରତି ଭୟ କରି ରହିଥିଲେ, ଉଦ୍ବିଗ୍ନ ଚେତସ ହେଇକି ରହିଥିଲେ, ଉତ୍କଣ୍ଠିତ, ପ୍ରତି ବର୍ଷ ଗୋଟିଏ ଗୋଟିଏ ପୁତ୍ର ସେ ଜନ୍ମ କରୁଥିଲେ ବସୁଦେବ ଏବଂ ଦେବକୀ। ତେଣୁ ଏ ପ୍ରଶ୍ନ ଆସିବ କାହିଁକି ସେ ପୁତ୍ର ସନ୍ତାନକୁ ଉତ୍ପନ୍ନ କରୁଥିଲେ, ସେ ଯଦି ଚାହିଁନଥାନ୍ତା ପୁତ୍ର ସନ୍ତାନ ହେଇନଥାନ୍ତା, କାହିଁକି ସେ ପିଲାମାନଙ୍କୁ ସେ ମାରିଦେଉଛନ୍ତି, କଂସ ମାରୁଛି, କାହିଁକି ସେ ପୁତ୍ର ସନ୍ତାନ ଉତ୍ପନ୍ନ କରୁଥିଲେ, ସେଇଟା ବର୍ଣ୍ଣନା କରି ତା'ର ଉତ୍ତର ଦିଆଯାଇଛି। ଆଚାର୍ଯ୍ୟମାନେ କହିଛନ୍ତି ବସୁଦେବ ଚାହୁଁଥିଲେ କେମିତି ଶୀଘ୍ର ତାଙ୍କର ଅଷ୍ଟମ ପୁତ୍ର ଆସନ୍ତୁ, ତେଣୁ ସେଥିପାଇଁ ସେ ପ୍ରତିବର୍ଷ ଗୋଟିଏ ଗୋଟିଏ ପୁତ୍ର ଉତ୍ପନ୍ନ କରୁଥିଲେ ଏବଂ ସେ 6ଟି ପୁତ୍ରକୁ ସେ ହତ୍ୟା କରିଥିଲେ, କଂସ ହତ୍ୟା କରିଥିଲେ। ତେଣୁ ତସ୍ମାତ୍ ଅକଳ୍ପୟୋଃ, ତାଙ୍କର ସମର୍ଥ ନଥିଲା ସେ ତାଙ୍କ ପିତାମାତାଙ୍କୁ ସେବା କରିପାରିବେ। ନିତ୍ୟଂ କଂସା ଉଦ୍ବିଗ୍ନ ଚେତସ, ସବୁବେଳେ ଉଦ୍ବିଗ୍ନ ହେଇକି ରହୁଥିଲେ, କ'ଣ ହେବ କ'ଣ ନାହିଁ କେମିତି କ'ଣ କରିବା, ଗୋଟିଏ ଗୋଟିଏ ପିଲାକୁ ମାରୁଥିଲେ ତାଙ୍କ ସାମ୍ନାରେ, ନିଜ ସାମ୍ନାରେ ତାଙ୍କର ପୁତ୍ରକୁ ଯଦି ହତ୍ୟା କରାଯିବ ତାହେଲେ କ'ଣ ତାଙ୍କର ଅବସ୍ଥା ହେବ ଆମେ କହିପାରିବା? ତାକୁ ବର୍ଣ୍ଣନା କରିପାରିବା ତାଙ୍କର ଯେଉଁ ଭାବ ରହିଛି? ତେଣୁ ଏଇଭଳି ଭାବରେ ବାଙ୍ଗ କହିଲେ ଯୁବାମ ଅନର୍ଚ୍ଚତ ହୋ, ତମେ ଅପୂଜୟତ, ତୁମକୁ ଆମେ ପୂଜା କରିପାରିଲୁ ନାହିଁ। ନଉ କହିଲେ ଆବୟ ହୋ, ଏତେ ଦିବସା ମୋଘ, ତେଣୁ ଆମେ ତୁମର ଯେଉଁ ପୂଜା କରିପାରିଲୁ ନାହିଁ ସେଥିପାଇଁ ଆମର ଏତେ ବର୍ଷ ସବୁ ମୋଘ ବୃଥା ହେଇଗଲା। ହରି ହରି ବିଫଲେ ଜନ୍ମ ଗୁଆଇନୁ, ବୃଥା ହେଇଗଲା, ଆମେ ଆପଣଙ୍କର ସେବା କରିପାରିଲୁ ନାହିଁ ପାଖାପାଖି 11 ବର୍ଷ କାଳ। କ'ଣ କୁହାଯିବ ଓଡ଼ିଆରେ କ'ଣ ଲେଖା ହେଇଛି? ହଁ, ତେଣୁ କଂସପତି ଆମେ କହିଲେ ପ୍ରଥମେ କହିଲେ କପଟ ବଚନ ବୋଲି କହିଲେ ଭଗବାନ କପଟ ବଚନ କହୁଛନ୍ତି, ଭଗବାନଙ୍କର କ'ଣ ଭୟ ରହିବ? ଉଦ୍ଭିନ କଂସକୁ ଭୟ କରିବେ? ଭଗବାନ ଆଜି ତ ହତ୍ୟା କରିଦେଲେ ତାଙ୍କୁ, ଖେଳରେ ଖେଳରେ ହତ୍ୟା କରିଦେଲେ। ତେଣୁ ଏ ଯେଉଁ କହିଲେ ଉଦ୍ଭିନ ଏ କପଟ ଭାବରେ ପିତାମାତାଙ୍କୁ ମୋହ କରିବା ପାଇଁ ଏଇଟା ସବୁ କୁହାଯାଇଛି। ତେଣୁ ସନାତନ ଗୋସ୍ୱାମୀ ତଦୈବ ଅଭିବଞ୍ଜତି, ଅତଏବ ଏତେ କୈଶୋରାଦି ବିଶେଷତ୍ୱ ଅତିକ୍ରାନ୍ତା ଅତୀତା, ଆମର କୈଶୋର ଚାଲିଗଲା, ଆମେ ଆପଣଙ୍କ ସେବା କରିପାରିଲୁ ନାହିଁ। ତେଣୁ ନଅ ନମ୍ବର ଶ୍ଳୋକରେ କୁହାଯାଉଛି ଯେ ତତ୍ କ୍ଷମା ପ୍ରାର୍ଥନା କରୁଛନ୍ତି, ତତ୍ କ୍ଷନ୍ତୁମ୍ ଅର୍ହତ୍ କ୍ଷନ୍ତୁମ୍ ଅର୍ହତ ତାତ ମାତର୍ ନୌ ପରତନ୍ତ୍ରୟୋଃ ଅକୁର୍ବତୋର୍ ବାମ୍ ଶୁଶ୍ରୂଷାମ୍ କ୍ଲିଷ୍ଟୟୋର୍ ଦୁର୍ଧାଭିଷମ୍। ନଅ ନମ୍ବର ଶୋକ ନା ଆଠ ନା କୁହାଗଲା ନା ବିଶ୍ରାଦି ନଅ ନମ୍ବର ଶୋକ ନରେ କହୁଛି ତତ୍ କ୍ଷନ୍ତୁ, ସେଥିପାଇଁ କ୍ଷମା ପ୍ରାର୍ଥନା କରୁଛନ୍ତି, ହେ ତାହା ତ ହେ ମାତ ପରତନ୍ତ୍ରୟ ହୋ, ଆମେ ପରାଧୀନ ହୋଇକି ରହିଥିଲୁ, ଆମେ ଭୟ କରୁଥିଲୁ, କଂସ ପାଖକୁ ଆସିପାରୁନଥିଲୁ, କଂସକୁ ଭୟ କରି ଆସିପାରୁନଥିଲୁ, ଆଜି ପର୍ଯ୍ୟନ୍ତ ପରତନ୍ତ୍ର ହୋଇକି ରହିଥିଲୁ, ଆମେ ନନ୍ଦ ଆଉ ଯଶୋଦାଙ୍କ ପାଖରେ ରହିଥିଲୁ। ଦୁର୍ଧା କହିଲେ ଶତ୍ରୁଣା କଂସେନ, ଏ କଂସକୁ ଭୟ କରିକିରି ଭୃଷମ ବହୁତ ଭୟ କରୁଥିଲୁ ଆମେ କଂସକୁ, ଅତ୍ୟନ୍ତ କ୍ଲିଷ୍ଟ ହେଉ ବ୍ୟତୀତ ହେଉ ଅତଏବ ବହୁତ କଷ୍ଟ ଆମେ ପାଉଥିଲୁ। ବାଙ୍ଗ କହିଲେ ଆପଣମାନଙ୍କୁ ଶୁଶ୍ରୂଷାଂ ସେବା ଅକୁର୍ବତୋ, ଆମେ ସେବା କରିପାରିଲୁ ନାହିଁ ଆଜି ପର୍ଯ୍ୟନ୍ତ, ତେଣୁ ଆମକୁ କ୍ଷମା କରନ୍ତୁ। ଅନ୍ୟାଚରତୁ ନଉ ଆବୟୁ, ଆମ ଦୁଇ ଜଣଙ୍କର ତତ୍ ଅନର୍ଚ୍ଚନକୁ ଆମେ ଯେଉଁ ଆପଣଙ୍କ ସେବା କରିପାରିଲୁ ନାହିଁ, କ୍ଷନ୍ତୁମ୍ ଅର୍ହତ ଆମକୁ କ୍ଷମା କରନ୍ତୁ, ଆମର ଭୁଲ ହେଇଗଲା, ଏ ଅସୁବିଧା ହେଲା, କ'ଣ ଆଉ କରିବା, ଆମେ ଭୟ କରି ରହିଲୁ, କଂସ ଭୟରେ ଆମେ ଆସିପାରିଲୁ ନାହିଁ, ବହୁତ ଥର ଚିନ୍ତା କରୁଛୁ ଆସିବା ପାଇଁ, କିନ୍ତୁ କଂସ ଭୟରେ ଆମେ ଶୋଇପାରୁ, ରାତିରେ ଶୋଇ ହେଉନଥିଲୁ, ଆମେ ନିଦ ଯାଇ ଶୋଇପାରୁନଥିଲୁ। ଏଇଭଳି ଭାବରେ କପଟ ବଚନ ଭଗବାନ କହୁଛନ୍ତି ପିତାମାତାଙ୍କର ମୋହ ଜନ୍ମିବା ପାଇଁ। ତେଣୁ ଏଠି ବିଶ୍ୱନାଥ ଠାକୁର କହୁଛନ୍ତି ନଉ କହିଲେ ଆବୟୋ ଦ୍ୱିତୀୟାର୍ଥ ଷଷ୍ଠୀ, ଏ କ'ଣ ଗ୍ରାମର କଥା ଛାଡ଼, ପକ୍ଷେ ପ୍ରକୃତରେ ଆଙ୍କର ଏଇ ଯେଉଁ ଅର୍ଥ ଭଗବାନ କହିଛନ୍ତି ମାନେ ଆଉ ସରସ୍ୱତୀ ଦେବୀ ସେଇଟାକୁ ଛାଡ଼ିବେ, ଭଗବାନ କଥା ପରମଂ ବଚନମ, ତେଣୁ ସରସ୍ୱତୀ ଦେବୀ ତାର ଅର୍ଥ ଏଇଭଳି ଭାବରେ କରିଛନ୍ତି। ପରତନ୍ତ୍ରୟୋ ରୀତି ଦୁର୍ଧା କଂସେନ କ୍ଲିଷ୍ଟୟୋ ରୀତି ବାମ ଇତ୍ୟସ୍ୟ ବିଶେଷଣ ଜ୍ଞେୟ, ଆର ଅର୍ଥ କ'ଣ ହେବ, ଅର୍ଥ ହେଉଛି କ'ଣ, ଆମେ ଦୁଇ ଜଣଙ୍କର ପରତନ୍ତ୍ର କହିଲେ ଆମର ଦୁଇ ଜଣଙ୍କର ଦୁର୍ଭାଗ୍ୟର କାରଣ, ଦୁର୍ଭାଗ୍ୟର କାରଣ ହେଉଛି କଂସ କର୍ତ୍ତୃକ ଆପଣଙ୍କର କଷ୍ଟ ଭୋଗ କରିଲେ ଯେଉଁଟାକ, ଏଖାନେ ଏଠାରେ କ'ଣ ହେଉଛି ବିଶେଷଣ ଅର୍ଥ ଜାଣିବା, ବିଶେଷଣ ଭାବରେ ଜାଣିବାର ଅଛି ଯେ ଦୁଇ ଆମ ଦୁଇ ଜଣଙ୍କର ଦୁର୍ଭାଗ୍ୟ, ଏଇଟା କଂସ ଆପଣଙ୍କୁ ଯେଉଁ ଦେଖ କଷ୍ଟ ଦେଲା ଏଇଟା ଆମର ଦୁର୍ଭାଗ୍ୟ, ଆମର ଦୁର୍ଭାଗ୍ୟ, ତେଣୁ ଆମେ କିଛି ଆପଣଙ୍କର ସେବା କରିପାରିବୁନି, ସେଥିପାଇଁ ଆମେ କ୍ଷମା ପ୍ରଦାନ କରନ୍ତୁ। ଏଭଳି ଭାବରେ ସନାତନ ଗୋସ୍ୱାମୀ କହୁଛନ୍ତି ହେ ତାତ ହେ ମାତ ଇତି ପୁନଃ ସମ୍ବୋଧନମ୍, ପୁଣି ଆଉ ଥରେ କହିଲେ ହେ ତାତ ହେ ମାତ, ସ୍ନେହଭର ଜନନାର୍ଥମ୍, ତାଙ୍କର ସ୍ନେହ ଆସିଯାଉଛି ବର୍ତ୍ତମାନ, ଈଶ୍ୱର ଭାବ ଆସ୍ତେ ଆସ୍ତେ ଲୋପ ହେଉଛି, ଭଗବାନ ଯେଉଁ କଥା କହୁଛନ୍ତି ତାଙ୍କର ସ୍ନେହ ଭାବ ଆସିଯାଉଛି, ଆଉ ଈଶ୍ୱର ଜ୍ଞାନଟା ଲୋପ ହେଇଯାଉଛି ଆସ୍ତେ ଆସ୍ତେ, ଭଗବାନ ସେଭଳି ବ୍ୟବସ୍ଥା କରୁଛନ୍ତି, ମୋହ କରୁଛନ୍ତି। ତେଣୁ ଦଶ ନମ୍ବର ଶୁକ୍ର ସୁଖଦେବ ଗୋସ୍ୱାମୀ କହୁଛନ୍ତି ଏଇଭଳି ଭାବରେ ଇତି ମାୟା ମନୁଷ୍ୟ, ଇତି ମାୟା ମନୁଷ୍ୟ ହରେର୍ ବିଶ୍ୱାତ୍ମନୋ ଗିରା ମୋହିତ୍ୱା ଅଙ୍କମ ଆରୋପ୍ୟ ପରିଶ୍ୱପତୁର୍ ମୁଦମ୍, ତାଙ୍କର ଯେଉଁ ଐଶ୍ୱର ଭାବ ଥିଲା ଚାଲିଗଲା ଭଗବାନ ଏଇ କଥାରେ, ଆଠଟି ଶ୍ଳୋକରେ ନଅଟି ଶ୍ଳୋକରେ ଚାଲିଗଲା, ଭାବ ଚାଲିଗଲା, ଈଶ୍ୱର ଭାବ ଚାଲିଗଲା। ଇତି ମାୟା ମନୁଷ୍ୟସ୍ୟ, ସେ ଭଗବାନ ଈଶ୍ୱରଦେବ ସ୍ୱାମୀ କହୁଛନ୍ତି ବିଶ୍ୱାତ୍ମନ। ବିଶ୍ୱାତ୍ମନ କହିଲେ ସର୍ବାନ୍ତ ଅନ୍ତର୍ଯ୍ୟାମିନ, ପରନ୍ତୁ ସମସ୍ତଙ୍କର ଅନ୍ତର୍ଯ୍ୟାମୀ ସିଏ ବିଶ୍ୱାତ୍ମନ। ସିଏ ମାୟା ମନୁଷ୍ୟସ୍ୟ, ମାୟା ମନୁଷ୍ୟ ରୂପ ସୃତସ୍ୟ, ମାୟା ରୂପରେ ସେ ମନୁଷ୍ୟ ରୂପ ଧାରଣ କରିଛନ୍ତି, ସିଏ ହେଉଛନ୍ତି ହରି କୃଷ୍ଣ, ସିଏ ହରି। ଇତି ପୂର୍ବୋକ୍ତ ପ୍ରକାର ଏହା ଗିରା, ଏଇଭଳି ଭାବରେ ଯେଉଁ କହିଲେ ଭଗବାନ ଯେଉଁ କଥା କହିଲେ, ଆମେ ସେଭଳି କଥା କହିପାରିବା ନାହିଁ, ଆମେ ଖାଲି ସେ ଯାହା କହୁଛନ୍ତି ଆମେ ସେଠି ପଢ଼ିଦେଉଛେ, କିନ୍ତୁ ଯେଉଁ ତାଙ୍କର ଯେଉଁ ଭାବ ରହିଛି, ଯେଉଁ କଥା ରହିଛି, ପିତାମାତାଙ୍କୁ ଯେଉଁ ଭଳିଆ ଶୁଣିକି ଯେଉଁ ଭଳିଆ ତାଙ୍କ ଭାବ ଉଦ୍ରେକ ହେଉଛି, ସେସବୁ ସବୁ ଆମେ କହିପାରିବା ନାହିଁ। କିନ୍ତୁ ଯାହା ହଉ ଏଇଭଳି ଭାବରେ ଯେତେବେଳେ କହିଲେ ହରି, ସିଏ ସ୍ୱୟଂ ଭଗବାନ ଯେଉଁ କଥା କହିବେ ଆମେ ସେଇଟା କହିପାରିବା। ଭଗବାନଙ୍କ କଥା ପରମଂ ବଚ, ଭଗବାନ କହୁଛନ୍ତି, ସବୁ ତାଙ୍କର ଶକ୍ତି ରହିଛି। ଇତି ପୂର୍ବୋକ୍ତ ଯେଉଁଭଳି ଯେଉଁ ସବୁ କହିଲେ ଭଗବାନ ଏ ନଅଟି ଶ୍ଳୋକରେ ଯାହା ସବୁ କଥା କହିଲେ ଗିରା, ଯାହାଙ୍କର ଜିହ୍ୱା ହେଉଛନ୍ତି ସରସ୍ୱତୀ ଦେବୀ, ଯେଉଁ କୁହାଗଲା ଯେଉଁ ବଦନରେ ରହୁଛନ୍ତି ଭଗବାନଙ୍କର ବଦନ, ଜିହ୍ୱା ହେଉଛନ୍ତି ସରସ୍ୱତୀ ଦେବୀ, କ'ଣ ସେ ଶ୍ଳୋକ ବାଗିସା ଦଶ୍ୟ ବଦନେ, ବାଗିସା ସରସ୍ୱତୀ ଦେବୀ ରହିଛନ୍ତି ତାଙ୍କ ଜିହ୍ୱାରେ, ଆମେ ସରସ୍ୱତୀଙ୍କ କୃପାରୁ କିଛି କଥା କହିପାରୁଛେ। ତେଣୁ ବାଗିସା ତାଙ୍କର ବଦନରେ ଜିହ୍ୱାରେ ସରସ୍ୱତୀ ଦେବୀ ରହିଛନ୍ତି, ତାଙ୍କର ସେବା କରୁଛନ୍ତି ସରସ୍ୱତୀ ଦେବୀ ଏଇଭଳି ଭାବରେ। ତେଣୁ ଏଇଭଳି ଭାବରେ ହଁ ବିଶ୍ୱାତ୍ମନା ମାୟା ମନୁଷ୍ୟ ହରେ ମୈତ ମୃଦଙ୍ଗ, ହଁ ଇତି ଏଇଭଳି ଭାବରେ ମାୟା ମନୁଷ୍ୟ ଭଗବାନ ମାୟା ରୂପରେ ରହିକି କୃଷ୍ଣ ଭଗବାନ ସେ ହରି। ଇତି ପୂର୍ବୋକ୍ତ ପ୍ରକାର ଏହା ଗିରା, ଏ ଯେଉଁ କଥା ଯେଉଁ କହିଲେ ଭଗବାନ, ଏଇଥିରେ ମୋହିତ ହଉ, ବର୍ତ୍ତମାନ ମୋହ ହେଇଗଲେ ଭଗବାନ, ତାଙ୍କ ପିତାମାତା ମାନେ ମୋହ ହେଇଗଲେ, ତାଙ୍କର ଯେଉଁ ଥିଲା ଈଶ୍ୱର ଭାବ ସେ ଚାଲିଗଲା, ଆଉ ଈଶ୍ୱର ଭାବ ରହିଲା ନାହିଁ, ମୋହ ଆସିଗଲା। ଭଗବାନ କୁହାଗଲା ନା ଜନ ମୋହିନୀ ମାୟାକୁ ତତାନ ବିସ୍ତାର କଲେ ଭଗବାନ, ତାଙ୍କୁ ମୋହ କରିବା ପାଇଁ ଭଗବାନ ସବୁକିଛି କରିପାରିବେ। ତେଣୁ ଏ ଯେଉଁ ମୋହ କଲେ ଅଙ୍କଂ ଆରୋପ୍ୟ, ବର୍ତ୍ତମାନ ନେଇକିରି ଅଙ୍କରେ କୋଳରେ ବସେଇଦେଲେ, ଅଙ୍କମ ଆରୋପ୍ୟ ତୋ କୃଷ୍ଣ ବଳଦେବ ଅଙ୍କେ ଧୃତ୍ୱା, ଶ୍ରୀଶ୍ରୀମଦ ରାଧାଗୋବିନ୍ଦ ସ୍ୱାମୀ ମହାରାଜ କହନ୍ତି ଦେବକୀ କୃଷ୍ଣଙ୍କୁ କୋଳରେ ବସେଇଲେ ଏବଂ ବସୁଦେବ ବଳଦେବଙ୍କୁ କୋଳରେ ବସେଇଲେ, ଅଙ୍କମ ଆରୋପ୍ୟ ପରିସଜ୍ୟ ଆଲିଙ୍ଗନ କଲେ ଏଇଭଳି ଭାବ ମୃଦଂ, ତାଙ୍କର ଆନନ୍ଦ ବଢ଼ିଗଲା। ଆପତୁ ମୃଦଂ ଆପତୁ, ବହୁତ ଆନନ୍ଦିତ ହେଇଗଲେ ଭଗବାନ, ହଁ ଆସିବ ସେ କଥା ସବୁ, କେତେ ଆନନ୍ଦ ଆଶ୍ରୁ, ଆନନ୍ଦରେ ଅଶ୍ରୁ ତାଙ୍କର ବାହାରିବ ଆସିବ, କେତେ ଆନନ୍ଦ ନହେବ, ଏତେ ବର୍ଷ ପରେ ସେମାନେ ଆସୁଛନ୍ତି, କିନ୍ତୁ ତାଙ୍କୁ ସେ ଚାହୁଁଥିଲେ ଆଲିଙ୍ଗନ କରିବା ପାଇଁ କୋଳରେ ବସିବା ପାଇଁ କରିପାରୁନଥିଲେ, କାରଣ ବିଜ୍ଞାନ ଜଗଦୀଶ୍ୱର ହଉ ସେ ଜାଣିଲେ ହେଉଛନ୍ତି ଈଶ୍ୱର, ଆମର ଛୋଟ ପିଲା ନୁହଁ, ଖାଲି ପିଲା ନୁହଁ, ଏଇଭଳି ଭାବରେ ପାରାଲିସିସ୍ ହେଇଗଲା ତାଙ୍କ ଶରୀରରେ ବର୍ଣ୍ଣନା କରାଯାଏ, ସିଦ୍ଧ ସ୍ୱାମୀ କହୁଛନ୍ତି ଗୋଟିଏ ଇଞ୍ଚ ହେଇ ଏପଟ ସେପଟ ହେଇପାରିଲେ ନାହିଁ, କିନ୍ତୁ ଭଗବାନ ଯେଉଁ କଥା କହିଲେ ଏଭଳି କଥା କହିଲେ, କପଟ ଉକ୍ତି କରିକିରି ଏଭଳି କହିଲେ, ତାଙ୍କର ବର୍ତ୍ତମାନ ମୋହ ଆସିଗଲା, ପୁତ୍ର ମୋହ ଆସିଗଲା, ପୁତ୍ର ମୋହରେ ସାଙ୍ଗେ ସାଙ୍ଗେ ତାଙ୍କୁ ନେଇକି କୋଳରେ ବସେଇକିରି ତାଙ୍କୁ ଆଲିଙ୍ଗନ କଲେ, ସେ ଯେଉଁ ଭାବ ଯେଉଁ ରହିଛି ସେଇଟାକୁ ଆମେ ପ୍ରକାଶ କରିପାରିବା, ସେଇଟା ଆପଣ ନିଜେ ନିଜେ ଚିନ୍ତା କରିବେ, ସେ ଯେଉଁ ଭାବ କଥା ଆମେ କହିପାରିବା ନାହିଁ। ଏଇଭଳି ଭାବରେ ସନାତନ ଗୋସ୍ୱାମୀ କହୁଛନ୍ତି ବିଶ୍ୱସ୍ୟ ଆତ୍ମା ଅନ୍ତର୍ଯ୍ୟାମୀ ଅପି ମାୟା କୃପୟା ମନୁଷ୍ୟ, ମାୟା ମନୁଷ୍ୟ ଖାଲି କୃପାରେ କୃପାରେ ଆସୁଛନ୍ତି, ସେ ମନୁଷ୍ୟ ରୂପ ଗ୍ରହଣ କରିଛନ୍ତି, ସମସ୍ତଙ୍କ ଅନ୍ତର୍ଯ୍ୟାମୀ ହେଇକରି ମଧ୍ୟ ସେ କୃପାରେ ମନୁଷ୍ୟ ରୂପ ଧାରଣ କରିଛନ୍ତି। ଅତେବ ହରି, ହରି ଶବ୍ଦ କୁହାଗଲା ନା ହରି ନା ନାହିଁ, ହଁ ହରେ ବିଶ୍ୱାତ୍ମନ, ହରି ହରି ଅର୍ଥ ହେଉଛି ଜଗନ୍ ମନୋହର, ଜଗତକୁ ମନୋହର, ଜଗତର ମନକୁ ହରି ଦେବେ, ସିଏ ହରି ନେବେ, जगत मनोहर जो भगवान तस्य जद्वा भाव में जथोत्तरंग हेतु प्रथम कहगला माया मनुष्य तापर हरि तापर विश्वात्मन ये जथोत्तर ताठू आनततर कथा कहा हेतु ततश्च विश्वासात्मा विश्वस्यात्मा परम प्रिय इत्यर्थ विश्व विश्वर आत्मा तेणु आम जमी आत्माटा प्रिय आमको भल लगुच आमको शरीर कहीं भल पाचे ना आत्मा थी तेणु विश्वर आत्मा से भगवान केते जने भल नपाइब आज वसुदेव एवं देवकी ये भाव जो कहिले सांत्वना देले तांकर एगार नंबर श्लोक कहिले आम कथा कर सारिबा तेणु यही भाव कंकरे धारण कर कोले बसई तो आलिंगन करसंदी बहुत आनंदित हो जाउसंदी सी तो सच्चिदानंद घन आनंद को जे धरवे आनंद वस्तु कि आनंद न होवे आम कथा कही आनंदित जाऊे कथा शुणी के आनंदित तब कथामृतम भगवान कथार ये आनंद रही आए स्वयं भगवान कथा कौन कह आनंद घन सी आनंद घन सी सच्चिदानंद विग्रह तेणु एगार नंबर श्लोक कहा जहाँ हरिचरण प्रभु आगुआ कहीदे आम पचरे रही चु हरिचरण प्रभु आगुआ कही कांदी पकेले कहु एगार नंबर श्लोक कहु जो मुद हो गले आनंदित हो गले किभली ना सिंचंत अश्रुधारा भी अश्रुधारा तो गाधे पक स्नान करदे अश्रुधार एत प्रेम धारा अश्रु रही स्नेह पास न चावृत स्नेह पास आवृत कर न किंचित उच्चतु राजन किसी कही पारे ना देवकी वसुदेव किसी कही पारे ना बाष्पकंठ विमोहित कंठ रुद्ध हो जाऊ बाष्पकंठ तेणु हे राजन ये सुखदेव गोस्वामी को सुखदेव गोस्वामी परीक्षित महाराज को संबोधन को हे राजन अश्रुधारा भी खाली कांदी टे का पकड़े तानु अश्रुधारा नयन जलधारा जलधारा जलर धारा रही अविश्रांत धारा रही सिंचत पुत्र अभिवर्षत अभिषिक्त करवत आम अभिषेक करूचे भगवान अभिषेक करते विभिन्न पदार्थ सब अभिषेक करूचे से भाव जल अभिषेक करदे अभिषिंत करवतु स्नेह पास न स्नेह बंधन च आवृत स्नेह बंधन आवृत कर आच्छादित बाष्पकंठ तांकर कंठ रुद्ध हो गला बाष्पकंठ बाष्पोद्वेगन रुद्ध कंठ कथा कही पारे ना रुद्ध कंठ हो गला विमोहित विमोहित हो गले भाव में किंचित वाक्य न उचतु गोटे कथा भी कही पारे ना किंचित वाक्य न उचतु किसी कही पारे ना तेणु आम किदे कि सी किसी कथा कही पारे ना सनातन गोस्वामी स च अपि किंचित अपि च अपि दुईटी जाक लगला शब्द मैंने किसी मध्य न उचतु वक्त न सेकतु किसी कही पारे ना जो कह से बोधे कथा कही पार ना जो मैंने मुक अच्छा से किसी कही पारे ना कथा कही पारे ना आज से मुक हो गले आम जो कथा कह मुखं करती बाचारम प्रकृत में भगवान को कृपा जदि प्राप्त न होते गुरुदेव कृपा जी प्राप्त न होते आम आज एत कथा कही पारू आम से मुक होकर रही था से जो पशुपक्षी जमी कथा कौन अनेक कथा सब रही भाव कथा भगवान कथा कहने योग्यता न था आम कही पार न था आज से बर्तमान मुक हो जाती मुक किसी कथा कही पार ना कुत न किंचित अपि न न उचतु वक्त न सेकतु किसी कही पारे ना कथा जो कह मुक व्यक्ति ना कौन किसी कथा कही पार ना कहीं कही पारे कहीं ना हे राजन ସୁଖଦେବ ଗୋସ୍ୱାମୀ ମଧ୍ୟ ଏତେ ଆନନ୍ଦିତ ହେଇଯାଇଛନ୍ତି ପରୀକ୍ଷିତ ମହାରାଜ ରାଜନ ଶବ୍ଦ ବ୍ୟବହାର କରିଛନ୍ତି, କାହିଁକି ଇତି ସ୍ନେହଭର ସ୍ୱଭାବ, ସ୍ନେହ ତାଙ୍କର ମଧ୍ୟ ସ୍ନେହ ଆସିଛି, ଭଗତା ଅବଗମ୍ୟତ ଏବେତି ଭାବ, ତମେ ଜାଣିପାରିବ ସ୍ନେହ ତୁମର ଯେଉଁ ରହିଛି, ତୁମ ପୁତ୍ର ସ୍ନେହ ଇତ୍ୟାଦି ସବୁ ରହିଛି, ତୁମେ ଜାଣିପାରିବ ଏ କଥା, ତେଣୁ ଆପଣମାନେ ମଧ୍ୟ ଆପଣଙ୍କ ଯେଉଁ ଚିନ୍ତା କରନ୍ତୁ, ଆପଣଙ୍କ ପିତା ପିଲାମାନଙ୍କ ଠାରୁ ଯଦି ଦୂରେଇ ଏଇଭଳି ଭାବରେ ଅବସ୍ଥା ହୋଇଥାନ୍ତା କ'ଣ ଚିନ୍ତା କରିଥାନ୍ତେ, ଏଇଠି ଭାବ ଆପଣ ନିଜେ ଚିନ୍ତା କରିବେ ସେଇଟା ଆମେ କହିପାରିବା ନାହିଁ, ଇତି ଭାବ, ତେଣୁ କିଛି କହିପାରିଲେ ନାହିଁ, ନ ଉକ୍ତୁମ୍ କିଛି କହିପାରିଲେ ନାହିଁ, ତେଣୁ ବର୍ତ୍ତମାନ ଏଇଭଳି ଭାବରେ ପିତାମାତାଙ୍କ ସହିତ ମିଳନ ହେଲା, ବର୍ତ୍ତମାନ ଯିବେ କ'ଣ ତାକୁ କହନ୍ତି ପିତାମହ, ପିତାମହ ପାଖକୁ ଯିବେ, 12 ରୁ 19 ପିତାମହଙ୍କ ସହିତ ଆଲୋଚନା ହେବ, ତାଙ୍କୁ ମଧ୍ୟ ସେଇଭଳି ଭାବରେ ଆନନ୍ଦ ପ୍ରଦାନ କରିବେ, ତେଣୁ ଆମର କଥାକୁ ଏଇଠି ବିଶ୍ରାମ ଦେବା, ବିଶ୍ରାମ ଦେବା ପୂର୍ବରୁ ପଚାରିବା କାହାର କିଛି ପ୍ରଶ୍ନ ରହିଛି ବା କିଛି କହିବାର ଅଛି, ଶିବରାତ୍ରି ଆଜି ଆମେ ଶିବଜୀଙ୍କ ଉପରେ କଥା ହେବ, ଆଉ ଟିକେ ପରେ କଥା କହିବା, ଭଜନ କୀର୍ତ୍ତନ ହେବ, ତା'ପରେ ଆସିଲେ କଥା ହେବ କି ଯାହା ହେବ, ଶିବଜୀଙ୍କ ବିଷୟରେ ସମସ୍ତେ ଜାଣନ୍ତି, ଆମେ ଆଉ କ'ଣ କହିବା, ବୈଷ୍ଣମାନଙ୍କ ଯଥା ଶମ୍ଭୁ ତେଣୁ ଆମ କଥାକୁ ବିଶ୍ରାମ ଦେବା। ଜୟ ଶ୍ରୀମଦ୍ ଭାଗବତମ୍ କି, ଜୟ ଶ୍ରୀ ପ୍ରଭୁପାଦ ମହାରାଜ କି, ଜୟ ଶ୍ରୀ ଗୁରୁ।